श्रीमद्भागवतम दशम स्कंद 33 अध्याय श्लोक 30 नैतत्स्वमाचरे जातु नैतत्समाचरे जातु मनस्यापि हनीश्वरः मनसापि हनीश्वरः विनश्यत्याचरण मौढ्यान ऐसे भूल अच्छी विनश्यता विनश्यत्याचरण मौढ्यान यथा रुद्रो अवधिज विषम यथा रुद्रो अवधिज विषम नैतत् समाचरे जातु मनसापि हनीश्वरः विनश्यत्याचरान् मौढान् यथा रुद्रोऽवधिजं विषम् नैतत्समाचरे जातु मनस्यापि हनीश्वरः विचरण विनश्यदाचरण मौढ़ यथा रुद्रो अवधिज विषम तेणु ये जो प्रश्न पचारे तीनोट श्लोक परीक्षित महाराज भगवान कहीं लीला कले से धर्म स्थापन करने आसती अधर्म को विनाश करने आसती किंतु ये निंदनीय कार्य कहीं कले अन्य स्त्री मान सहित जो राज नृत्य कले ये अधर्म कार्य निंदनीय कार्य कहीं कले ये जो प्रश्न पचारे दुईटी से प्रश्नर उत्तर में सुखदेव गोस्वामी 29-39 यारटी श्लोक तार उत्तर देवे आम गत गोटे श्लोक शुणीले तार उत्तर ये धर्म व्यतिक्रम दृष्टो ईश्वराणां च साहसम तेजीयसा न दोषाय मान्य सर्वभूज यथा शक्तिशाली व्यक्ति मानक अधर्म कले दोष न थाए ईश्वराणां ये तो स्वयं भगवान ईश्वर आंक कथा कौन कहवा जेभली उदाहरण दे बने सर्वभूज यथा जमी अग्नि अग्नि जिते अपवित्र पदार्थ पकड़े अग्नि अपवित्र हुए ना आम गोटे उदाहरण दूसरे सूर्यदेव सूर्यंर किरण अपवित्र स्थान में पड़े सूर्यंर किरण अपवित्र हुए ना बर से स्थान पवित्र हो जाए ये हूँ उदाहरण तेणु वर्तमान कौन नैतत् समाचरे जातु यदि परीक्षित महाराज व अन्य भावे तही जद्जद आचरति श्रेष्ठ इति न्यायन अन्येपि कुर्यादिति आशंकाय यदि कहे आम रही भगवद गीत भगवान कही तृतीय स्कंद 21 अध्याय जद्जद आचरति श्रेष्ठ जो भाई भाव में श्रेष्ठ व्यक्ति मैंने आचरण करे तत्त एवे तर जन इतर व्यक्ति मैंने से भाव कार्य करे तेणु जदि ये आशंका करेंगे तेल भगवान से रासलीला कले आम से भाया जमी आम होता भक्ति मनोहर ठाकुर समय जड़े थे विशक्सेन बोली निजी महाविष्णु अवतार बोली भावुले भगवान रासलीला करते मुझे रासलीला करी कहीकिंग बहुत शक्ति थिला जोग शक्ति तेणु समस्त भावुले खंडगिरी पाखे से रोते तेणु सी समस्त पूजा करुले तेणु से समय भक्ति मनोहर ठाकुर सी आम दिल्लीर थे पुरीर थे मजिस्ट्रेट थे ब्रिटिश शासन थिला से समय ब्रिटिशर्स मैंने पठेले भक्ति मनोहर ठाकुर को विषय बुझाबुझी करने तेणु सी जो आसी पहुँचले पाखे विशेषण पाखे बहुत रही शिष्य सब रही फलोअर सब रही महाविष्णु बोली जय 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 दौंती भक्ति मनोहर ठाकुर सहित कथा से कहले विशेषण कहले ये पुरी से जो जगन्नाथ से काठर मूर्ति सी कौन भगवान मुझे भगवान यही भाव जो कहले भक्ति मनोहर ठाकुर जान लें ये जन नास्तिक व्यक्ति किसी योग सिद्धि प्राप्त होती जो कि यह भाव में निजी भगवान बोली स्थापित करसलीला करने चाहते तेणु भक्ति मनोहर ठाकुर जन पठेले पुलिस को पठेले पुलिस मतलब डरीगले पाक जावाई ତାଙ୍କର ଏତେ ଶକ୍ତି ଥିଲା, ତେଣୁ ଭକ୍ତିମାନଟାକୁ ନିଜେ ଆସିକରି ତାଙ୍କୁ ବାନ୍ଧିକି ନେଲେ ପୋଲିସମାନଙ୍କ ସହିତ, ପୋଲିସମାନଙ୍କ ଦ୍ୱାରା, ଏବଂ ପୁରୀ ଜେଲରେ ସେ ରହିଲେ ବହୁତ ଦିନ କାଳ ରହିଲେ। ତାଙ୍କର ବିଚାର ହେଲା, ତାଇ ସେଇଠି ସେ ମୃତ୍ୟୁବରଣ କଲେ। ଯାହଉ, ଯଦି ଆମେ କହିବା ସେହିଭଳି ଭାବରେ ଯଦି ଆଚରଣ ଶ୍ରେଷ୍ଠ ଶ୍ରେଷ୍ଠ ବ୍ୟକ୍ତିମାନେ ଯେଉଁଭଳି ଭାବରେ ଆଚରଣ କରନ୍ତି, ସମସ୍ତେ ସେଇଟାକୁ ଫଲୋ କରିବେ, ସେଇଟାକୁ ଗ୍ରହଣ କରିବେ, ସେଇ ଅନୁସାରେ କାର୍ଯ୍ୟ କରିବେ, ତାହେଲେ ଅନ୍ୟମାନେ ମଧ୍ୟ ସେଇଭଳି ଭାବରେ କରିବେ। ତେଣୁ ଏଇଠି କୁହାଯାଉଛି, ଏ ଶ୍ଳୋକରେ କହୁଛନ୍ତି ସୁଖଦେବ ସ୍ୱାମୀ, ନୈତତ୍ ସମାଚାରେ ଯାଆତୁ ଅନିଶ୍ୱର, ଯେଉଁମାନେ ଈଶ୍ୱର ନୁହନ୍ତି ବା ନିୟନ୍ତ୍ରଣକାରୀ ନୁହନ୍ତି, ଦେହାଦି ପରତନ୍ତ୍ରଂ, ଈଶ୍ୱର କହିଲେ ଦେହାଦି, ଅନିଶ୍ୱର କହିଲେ ଦେହାଦି ପରତନ୍ତ୍ର, ଆମ ଦେହ ଯେଉଁ ରହିଛି, ଆମ ଦେହରେ କିଛି ଅସୁବିଧା ହେଲେ ଆମେ ତାକୁ ଠିକ୍ କରିପାରୁନେ, ଆମେ କ'ଣ ଈଶ୍ୱର? ଆମ ଦେହରେ ଯଦି ରୋଗ ହୋଇଗଲା ଆମେ ଯିବା ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ, ଦେହର ଅଧୀନରେ ଆମେ, ଆମେ କି ଈଶ୍ୱର? ଅନିଶ୍ୱର ଆମେ। ଯାହାତୁ ଯାହାତୁ କହିଲେ କଦାଚିତ ଅପି, କେବେ ହେଲେ ମଧ୍ୟ, ଏତତ୍ ଏତତ୍ କହିଲେ ଶାସ୍ତ୍ର ବିରୁଦ୍ଧଂ, ଶାସ୍ତ୍ର ତଥାଗତ ଭାବରେ ଆମେ ଯଦି ଦେଖିବା ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ କରିଛନ୍ତି ଭଗବାନ, କିନ୍ତୁ ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ଏଇଭଳି ଚିନ୍ତା କରିବା ନାହିଁ। ମନସ୍ୟା ବି ନ ସମାଚାରେ, ଶରୀର ଦ୍ୱାରା ବା କାର୍ଯ୍ୟ ଦ୍ୱାରା କ'ଣ କରିବେ, ମନରେ ମଧ୍ୟ ଏକଥା ଚିନ୍ତା କରିବେ ନାହିଁ। ମନସ୍ୟା ବି ନ ସମାଚାରେ, ସମାଚାରେ କଲେ ଆଚରେ ଆଚରଣ କରିବେ ନାହିଁ। ହି ଯତ ମୌଢ଼ିଆ, ମୂର୍ଖ ବ୍ୟକ୍ତିମାନେ ଅଜ୍ଞତ୍ୱାତ୍, ଅଜାଣତରେ ଈଶ୍ୱର ଅଭିମାନାତ୍ ଶାସ୍ତ୍ର ବିରୁଦ୍ଧମ ଆଚରଣ, ଯଦି ଅଜ୍ଞତାର ସହିତ ମୂର୍ଖ ବ୍ୟକ୍ତି କହିବେ ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ ସିଏ କରିଥିଲେ, କୃଷ୍ଣ ରାସଲୀଳା କରିଥିଲେ ଆମେ ବି କରିବା, ତାହେଲେ କ'ଣ ହେବ ନା, ଆଚରଣ ଯଦି କରିବ ତାହେଲେ ବିନଶ୍ୟତି, ତାହେଲେ ସାଙ୍ଗେ ସାଙ୍ଗେ ସେ ବିନାଶ ହୋଇଯିବ। କିଭଳି ଉଦାହରଣ ଦେଉଛନ୍ତି, ଯଥା ଅରୁଦ୍ର, ରୁଦ୍ର ଶିବଜୀ ସେ ବିଷପାନ କରିଥିଲେ, ଆମେ ବିଷପାନ ନକଲେ ଆମେ କ'ଣ କରିବା, ଚିଲମ ଚିଲମ ଟାଣିବା, ଶିବଜୀଙ୍କର ଯାଇ ଦେଇକି ଆମେ ଚିଲମ ଟାଣିବା, ଶିବଜୀ ବମ୍ ଭୋଲେ ଶିବଜୀ। ଯାହା ଶିବଜୀ ବିଷପାନ କରିଥିଲେ, ଆମେ ବି ବିଷପାନ କରିବା, ତାହେଲେ ଆମେ ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କରିବା। ବିନଶ୍ୟ ଯଥା ଅରୁଦ୍ର, ଯେଉଁମାନେ ଶିବଜୀ ବା ରୁଦ୍ର ସେମାନେ ବିଷପାନ କରିପାରିବେ, ଏକାଦଶ ରୁଦ୍ର ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ରୁଦ୍ରାଣାମ ଶଙ୍କର ଚାସ୍ମି, ରୁଦ୍ରମାନଙ୍କ ଭିତରେ ମୁଁ ହେଉଛି ଶଙ୍କର, ଏ ଭଗବାନଙ୍କର ଶକ୍ତି, ଭଗବାନଙ୍କର ଅବତାର, ସେମାନେ ଗୁଣ ଅବତାର, ତମ ଗୁଣର ଅବତାର ସେ ଶିବଜୀ। ତେଣୁ ଯଥା ଅରୁଦ୍ର ଅବ୍ଧିଜମ ବିଷମ, ସମୁଦ୍ର ମନ୍ଥନ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଆସିବ, ପାଞ୍ଚରୁ ବାର ଏ ଆଠଟି ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳା କରାଯାଇଥିଲା। ଏଇଟା ହେଉଛି ଷଷ୍ଠମାନଙ୍କ ସମୟରେ, ଚାକ୍ଷୁଷମାନଙ୍କ ସମୟରେ ଏଇ ଲୀଳାଟି ହୋଇଥିଲା। ଏଇଥିରେ ଯେଉଁ ସମୁଦ୍ରରୁ ଯେଉଁ ବିଷ ବାହାରିଥିଲା, ଅବ୍ଧିଜମ ବିଷମ, ସମୁଦ୍ର ଯେଉଁ ବିଷ ବାହାରିଥିଲା ସେଠି ଭଗବାନ ନିଜେ ସ୍ୱୟଂ ଉପସ୍ଥିତ ଥିଲେ, ଅଜିତ ଭଗବାନ, ମନ୍ୱନ୍ତର ଅବତାର ସେ ଷଷ୍ଠମାନଙ୍କ ସମୟରେ ଅଜିତ ଭଗବାନ ଥିଲେ, କିନ୍ତୁ ତଥାପି ସିଏ ଧାଇଁଲେ, ବିଷ ଦେଖିକି ଧାଇଁଲେ, ଅନ୍ୟମାନେ ସବୁ ଦେବତାମାନେ ଅସୁରମାନେ ସବୁ ତାଙ୍କ ପଛେ ପଛେ ଧାଇଁଲେ, ବିଷ ଦେଖିକି ଭୟ କରିଗଲେ। ଏଭଳି ଭାବରେ ଭଗବାନଙ୍କ ଲୀଳା ରହିଛି। ତେଣୁ ଯାଇ କୈଳାଶ ପର୍ବତରେ ପହଞ୍ଚିଗଲେ, ଶିବଜୀଙ୍କ ପାଖରେ ପ୍ରାର୍ଥନା କଲେ, ଶିବଜୀ ଆମକୁ ରକ୍ଷା କର, ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳା। ଶିବଜୀ ଦେଖିଲେ, ତେଣୁ ସେ କହୁଛନ୍ତି, ଶିବଜୀ କହୁଛନ୍ତି ଯେଉଁଭଳି ଭାବରେ ଯେଉଁଭଳି ଭାବରେ ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟଶ ଜନ ପରମାରାଧନ ତଦ୍ଧି ପୁରୁଷସ୍ୟାଖିଳାତ୍ମନି, ଇଏ ହେଉଛି ଶ୍ରେଷ୍ଠ ଆରାଧନା ଭଗବାନଙ୍କର। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କ ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ, ତପ୍ୟନ୍ତି ଲୋକ ତାପେନ, ସାଧାରଣତଃ ଲୋକମାନେ ବହୁତ ପ୍ରକାର ଦୁଃଖରେ ରହିଛନ୍ତି, ତପ୍ୟନ୍ତି ଲୋକ ତାପେନ, କିନ୍ତୁ ଯେଉଁମାନେ ସାଧୁ ବ୍ୟକ୍ତି, ସାଧବ ପ୍ରାୟଶ ଜନ ପରମାରାଧନ ତଦ୍ଧି, ତାଙ୍କୁ ସେମାନେ ସେ ତାପରୁ ଉଦ୍ଧାର କରନ୍ତି। ସାଧୁ ବ୍ୟକ୍ତିମାନଙ୍କର ଲକ୍ଷଣ ହେଉଛି ଏଇଟା, ବା ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା, परमा योजि श्रेष्ठ आराधना भगवान कर, परमाराधना तधि पुरुषस्य अखिलात्मनि, अखिलात्मनि भगवान विष्णु कर श्रेष्ठ आराधना होचे। एभली भाव जदि लोक मैंने जो तप्त होपर उद्धार करेटा भगवान श्रेष्ठ आराधना हे। तेणु शिवजी पत्नी सहित आलोचना कर से विष को पान करदे, भगवान शिवजी पान करदे एवं विष पान कर शिवजी कि क्षति है, से कंठरे धारण कर तेणु से नीलकंठ हो गले, रंग आहरी सौंदर्य आहरी बढ़ीगला, नीलकंठ हो गले भगवान, नीलकंठ हो गले। तेणु नीलकंठर आ गोटे तात्पर्य रोच, शिवजी जो विषपान कले कंठरे धारण कले तल को छाड़े ना कि बाहर बांति कले ना ते नील कंठरे धारण कले। तेणु आम से भाव अनेक विष पान करुचे, सका सन्ध्या पर्यंत अनेक विष आम पाखे आस पहुँचुची, विभिन्न वैष्णव अपराध इत्यादि सब शुणा मिलूँ कंठ कान कान भितर आँची जा विष आम पार्टी भितर आसुनि से कान भितर आस विष। तेणु से विष को आम से भाव कंठरे धारण करवा, सेटा जदि भितर को नहीं जावा से विषय चिंता करूवा, जदि बाहर करदे से कथा कह वैष्णव अपराध को आम चलवा, यह भाव अपराध बढ़ी बढ़िया जीव। तेणु ये गोटे तात्पर्य रही शिवजी कंठरे धारण करते विष को, जहा अन्न के जदि चिंता करेंगे मनरे चिंता करेंगे कार्य तो अलग कथा, मनरे चिंता कले मनस्या भी न करवा कथा नुह, आज कथा कौन कह मनस्या भी हनीश्वर, मनरे मध्य चिंता करने कथा नुह, कहीं जदि से ये कार्य करे तो विनश्यति सांगे सांगे से विनष्ट होकर से शक्ति ना। तेणु एथेरे आम सिद्धस्वामी कहते तरी जद जद आचरित श्रेष्ठ, यहाँ मुझे कहली न्याय अन्योपी तत्कुर्जात इति आशंका आह। सुखदेव गोस्वामी ये कथाटी जो कहले काले लोक मैंने भावे लोक मैंने जो मैंने उन्नत स्थित रही जद जद आचरित श्रेष्ठ अल मैं से फलो करेंगे, तेणु आम से भाव करवा जदि का चिंता करेंगे से श्लोकटी कहते। तेणु विश्वनाथ चक्रवर्ती ठाकुर कहते जे तरी जद जद आचरित श्रेष्ठ इति न्याय अन्योपी कुर्जात इति आशंका कहगला, अनिश्वर कहे निकृष्ट जीव, जो मैंने ईश्वर नुहत जो मैंने निकृष्ट जीव, आम भाया जीव आम सब निकृष्ट जीव, यथा रुद्र व्यतिरिक्त जे रुद्र नुहति अन्य माने छड़ा अन्य माने विष विषम आचरण भुंजान, जदि से मैंने जो से विष को भुंजा बा ग्रहण करेंगे खाईदे पीदे बा खाईदे सद्यो विनश्यति सांगे सांगे से नष्ट मृत्युवरण करेंगे। आमर गोटे कथा कह जाए उदाहरण दिया जाए, जो वैज्ञानिक मैंने सब परीक्षा करती सबू केमिकाल सब परीक्षा करा जाए, तार सब टेस्ट कौन तार रंग कौन ये सब रही गोटे वस्तु रही गोटे केमिकाल रही तार एपर्यंत तार टेस्टा जना पड़ी ना कौन सेटा सैनाइड सैनाइड कौन टेस्ट कई जाणी पार ना लगे मैंने सांगे मृत्युवरण कर तार टेस्ट कई कही पार ना सीटा मीठा ना पिता ना कड़ू कटा कड़ू ये भाव में कई जाणी पार ना तार टेस्टा कौन एपर्तंत तार टेस्ट बाहर पारि ना वैज्ञानिक सीटा रही जा। तेणु भुंजान साध्य विनश्यति सांगे सांगे लघु पाटी जीवर लघु लघु से मृत्युवरण करेंगे, आ कौन कहे सी टेस्ट कौन जानवे कमी रुद्रस्तु भुक्तुआ, किंतु रुद्र कौन कले ना से केवल पान कले नुह प्रत्युत नीलकंठत्वेन शोभते स्मृति भाव। शिवजी कंठरे धारण करदे से नीलकंठ हो गले, शोभा बढ़ीगला नीलकंठ। कर्पूर गौरम करुणावतारम कर्पूर गौरम करुणावतारम संसार सारं भुजगेन्द्रहारं संसार सारं भुजगेन्द्रहारं सदा वसन्तं हृदयारविन्दे सदा वसन्तं हृदयारविन्दे भवं भवानी सहितं नमामि भवं भवानी सहितं नमामि भवं भवानी सहितं नमामि भगवान कर जो शरीर कर्पूर गौरम गौरवर्ण कर्पूर गौरम करुणावतारम करुणार से आसंदी जीवन को उद्धार करवाई शिवजी वैष्णवान यथा शंभु भागवतम अंतिम कहे सुत गोस्वामी ए भागवतम महात्मा कह संगे संगे उदाहरण दौंती निम्न गान यथा गंगा जेते जेते नदी अच्छा तक श्रेष्ठ नदी हो गंगा वैष्णव ए देवानंग अच्युत जथा देवता मानक श्रेष्ठ होती अच्युत भगवान एवं वैष्णव मानक जथा शंभु वैष्णव मानक श्रेष्ठ होती शंभुजी एवं पुराणान इदम तथा पुराण मानक भितर इदम इदम कहले भागवत पुराण श्रेष्ठ पुराण ये भाव कहुए शिवजी शिवजी दुईट कृपा रही गोटे हूँ अकपट कृपा गोटे हूँ सकपट कृपा अकपट कौटा जो मैंने अकपट भाव भगवान शरण जाती भगवान शिवजी तक अकपट कृपा करती कि जो मैंने सकपट कपट सहित भगवान शिवजी पूजा करती से कपट सकपट कृपा प्राप्त हे ये दुईट कथा रही उदाहरण दवा अकपट कृपार उदाहरण दि जाए काशीर जाने बहुत उदाहरण रही काशीर जाने ब्राह्मण थे शिवजी पूजा करुले अकपट भाव पूजा करुले तेणु शिवजी तुम कहले तुम जाओ वृंदावन को जाओ सनातन गोस्वामी देखा कर सी तुमको धन देवे तेणु से आसिले काशी आसिले वृंदावन को सनातन गोस्वामी कौन सी ठिकना नाला कौटि एकक रात्रि मूल एकक वृक्ष मूल एकक राति शयन भगवान से षड़ गोस्वामी मैंने करुले गोटे गोटे वृक्ष गोटे गोटे राति शयन करुले आज ये वृक्ष रही कल आउ गोटे कौ वृक्ष रही थे तेणु जहाँ सन्धान पाई जो पहुँचे सनातन गोस्वामी पाखे सनातन गोस्वामी प्रणाम कर कहले शिवजी मत कही आपत मत कि धन प्रदान करतु ना मोर कौन धन अच्छी ये कमंडोल नब कमंडोलटा अच्छी नब आए कौपुन अच्छी यटा को नब आ ना दंड अच्छी ये कौन मोर धन मानते ये अच्छी यू नब कि तुम ना ना शिवजी कही आप धन अच्छी मत कि दिखु मुझे जानी किसी सब कथ तेणु तापर सनातन गोस्वामी कहले मन पड़ा कहला हाँ हाँ गोटे थर मुझे स्नान करने जाऊँ यमुना नदी को गोटे स्पर्शमणि पथर तर पादरे लगी तेणु से स्पर्शमणि पथर कोमी रखिंट सहितगिरी ना तर जो डस्टबिन अच्छे से डस्टबिन रखी हाँ ठीक अच्छे से कणरे जो सब अड़िया सब गदाही से भितर गोटे अच्छी स्पर्शमणि पथर से तुम जहाँ चाहिए धन प्राप्त हो नहीं जाओ सीटा को तेणु से आनंदित होकरी से ब्राह्मण जनक से स्पर्शमणि पत्थर को लेकिन गले किंतु शिवजी कृपा अकपट कृपा प्राप्त होती साधु सनातन गोस्वामी अकपट कृपा मानते संगलाभ कले तेणु तक चिंता आसला से चिंता कले जदि ये सब श्रेष्ठ धन तेल से कहीं ये भाव में अड़िया गदार पकई तमें यार किसी मूल्य ना ये भाव कही फेरिक आसिले सनातन गोस्वामी पचारे पुणी कौन दरकार आउ गोटे दरकार कि कौन होगा कहीं आसल ना प्रभु आप मत अकपट कृपा करतु ये सकपट कृपा होगा ना कौन है ना यही आपिया गदार पकईदे ये कौन धन आपण श्रेष्ठ धन जोटा आम धनटा कौट रखा साइतिक रखा बहुत केयर बहुत जत्न सहित रखा तेणु यही आप फिंगी देते यही आप श्रेष्ठ धन नुह आठ कि श्रेष्ठ धन अच्छी ना ठीक अच्छे तेल श्रेष्ठ धन नाक यू फिंगी दे आस जमुन तेणु जमुन से फिंगी दे आसिले स्पर्शमणि पत्र को त्याग करदे ये अकपट कृपा प्राप्त होते जहाँ को जो स्पर्शमणि पत्र जो छुईदे सुनाटा लुहाटा सुना सुनार परिणत हो फिंगी दे पारे दरिद्र व्यक्ति सीए आम कहते भगवान जो कथा कही अदनु ଧନ ପାଇକିରି ପୁଣି ବିନଷ୍ଟ ହୋଇଯାଏ ଯେଉଁଭଳି ଭାବରେ, ସେଇଭଳିଆ ଭାବରେ ହେଲା। କିନ୍ତୁ ଇଏ ଅଲଗା ପ୍ରକାରର, ତାଙ୍କର ସିଏ ଆଉ ଗୋଟିଏ ଚେଷ୍ଟା ଧନ ପାଇବା ପାଇଁ ଏଇଟାକୁ ତ୍ୟାଗ କରିଦେଲେ। ତେଣୁ ସନାତନ ଗୋସ୍ୱାମୀ କହିଲେ ଠିକ ଅଛି, ଶ୍ରେଷ୍ଠ ଧନ ତୁମେ ବର୍ତ୍ତମାନ ତୁମକୁ ପ୍ରଦାନ କରୁଛି, ନିଅ, ଗ୍ରହଣ କର, ଆପଣମାନଙ୍କୁ ମଧ୍ୟ ଆମେ ଦେବା ସେଇ ଧନ, ଶ୍ରେଷ୍ଠ ଧନ। କ'ଣ ସେ ଶ୍ରେଷ୍ଠ ଧନ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ସତ ହେମାବତୀ ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ ତଥାପି ନା ହରେ କୃଷ୍ଣ ନାମର ସମାନ ତଥାପି ନା ହରେ କୃଷ୍ଣ ନାମର ସମାନ। ତେଣୁ ଶହେ ଭାର ସୁନା, କୋଟି ଗାଭୀ ବା କୋଟି କନ୍ୟା ଦାନ କଲେ ମଧ୍ୟ ଇଏ ଭଗବାନଙ୍କ ନାମ ସହିତ ତୁଳନା କରାଯାଇପାରିବ ନାହିଁ, ଏତେ ନାମର ମହାତ୍ମ୍ୟ ରହିଛି। ତେଣୁ ଯାହା ହେଉ, ସେ କାଶୀର ବ୍ରାହ୍ମଣ ଜଣକ ଶୁଦ୍ଧ ଅକପଟ ଭାବରେ ଶିବଜୀଙ୍କର ଆରାଧନା କରିଥିଲେ, ତେଣୁ ସେ ଶ୍ରେଷ୍ଠ ଧନ ପ୍ରାପ୍ତ ହେଲେ, ଭଗବାନଙ୍କ ନାମ ଧନ ପ୍ରାପ୍ତ ହେଲେ। ଆଉ ଇଏ ହେଉଛି ଅକପଟ କୃପା। ସକପଟ କୃପାର ଉଦାହରଣ ରହିଛି, ଆମେ ବହୁତ ବର୍ଣ୍ଣନା କରାଯାଇଛି, ବହୁତ ପ୍ରକାର ରହିଛନ୍ତି, ବହୁତ ଅସୁରମାନେ ସବୁ ସେମାନେ ସକପଟ କୃପା ପ୍ରାପ୍ତ ହୁଅନ୍ତି। ଯେମିତି ଆମର ଶକୁନି ପୁତ୍ର ଯେଉଁ ରହିଛନ୍ତି, କିଏ ଦଶମ ସ୍କନ୍ଧ 99 ଅଧ୍ୟାୟ ନା 88 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି, ସେ ଭସ୍ମ ହେଇଗଲା ଯେଉଁ, ସେ ବୃକାସୁର ଭସ୍ମ ହେଇଗଲା, ଶିବଜୀଙ୍କୁ ଯାଇଥିଲା। ଶିବଜୀଙ୍କର ଶ୍ରେଷ୍ଠ ତିନି ଜଣ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ସିଏ ନାରଦମୁନିଙ୍କୁ ପଚାରିଲେ, କାହାଙ୍କର ଆରାଧନା କଲେ ମୁଁ ଶୀଘ୍ର ସିଦ୍ଧିପ୍ରାପ୍ତ ହୋଇଯିବି? ତ ନାରଦମୁନି କହିଲେ ଯେ ବ୍ରହ୍ମାଙ୍କର ଅଧିକ ସମୟ ଲାଗିପାରେ, ଶିବଜୀ ଶୀଘ୍ର ସନ୍ତୁଷ୍ଟ ହୋଇଯାଆନ୍ତି, ବିଷ୍ଣୁ ମଧ୍ୟ ଆହୁରି ଅଧିକ ସମୟ ଲାଗିପାରେ। ତେଣୁ ସିଏ ଶିବଜୀଙ୍କର ଆରାଧନା କଲେ, ଏଭଳି ଆରାଧନା କଲେ, ନିଜ ଶରୀରରୁ ମାଂସ କାଟି କାଟି ପକାଇଲେ ଯଜ୍ଞରେ, ଆହୁତି ଦେଲେ। ତେଣୁ ଶିବଜୀ ଆସିଲେ ନାହିଁ, ସେତେବେଳେ ସିଏ ନିଜ ମସ୍ତକକୁ ବଳି ଦେବା ପାଇଁ ଉଦ୍ୟତ ହେଲେ। ସେହି ସମୟରେ ଶିବଜୀ ଆସି ଉପସ୍ଥିତ ହୋଇଗଲେ ତାଙ୍କ ପତ୍ନୀଙ୍କ ସହିତ। ଶିବଜୀଙ୍କ ପତ୍ନୀଙ୍କୁ ଯେତେବେଳେ ଦେଖିଦେଲେ, ଏ ଯେଉଁ ବୃକସୁରର ତା'ର ମତି ଭ୍ରମ ହୋଇଗଲା, ଏତେ ସୁନ୍ଦରୀ ରହିଛନ୍ତି ସିଏ, ତେଣୁ ସିଏ ତାଙ୍କୁ ପ୍ରାପ୍ତ ହେବା ପାଇଁ ଚାହିଁଲେ। ସେ ଯେଉଁ ବର ଚାହେଁ ଭାବୁଥିଲେ ପ୍ରାପ୍ତ ହେବା ପାଇଁ, ସେଇଟା ଭୁଲିଗଲେ। ତେଣୁ କ'ଣ କହିବେ ଶିବଜୀଙ୍କୁ, କ'ଣ ମାଗିବେ ବର? କହିଲେ ଠିକ୍ ଅଛି, ମୋତେ ଆପଣ ଏଭଳି ବର ଦିଅନ୍ତୁ, ମୁଁ ଯାହାର ମସ୍ତକରେ ହାତ ଦେବି ସେ ସାଙ୍ଗେ ସାଙ୍ଗେ ଧ୍ୱଂସ ହୋଇଯିବ। ଶିବଜୀ ତଥାସ୍ତୁ କହିଦେଲେ ଯେତେବେଳେ ଏ ବୃକାସୁର ସାଙ୍ଗେ ସାଙ୍ଗେ ଧାଇଁଲା ଶିବଜୀଙ୍କର ମସ୍ତକରେ ହାତ ଦେବା ପାଇଁ, ତାଙ୍କୁ ହତ୍ୟା କରି ତାଙ୍କର ପତ୍ନୀଙ୍କୁ ସେ ବିବାହ କରିବ ଏଇଭଳି ଭାବରେ ଚିନ୍ତା କରୁଥିଲା। ତେଣୁ ଶିବଜୀ ସେହି ସମୟରେ ଭଗବାନଙ୍କର ଧ୍ୟାନ କଲେ, ତେଣୁ ଭଗବାନ ଆସି ପହଞ୍ଚିଗଲେ, ଗୋଟେ ବ୍ରହ୍ମଚାରୀ ରୂପରେ ଆସି ପହଞ୍ଚିଗଲେ, ଏଭଳି ଭାବରେ ମୋହ କରିଦେଲେ ବୃକାସୁରକୁ, ବୃକାସୁର ନିଜ ମସ୍ତକରେ ହାତ ଦେଇକରି ମୃତ୍ୟୁବରଣ କଲା। ଏସବୁ କଥା ରହିଛି, ସକପଟ କୃପା ଅକପଟ କୃପା। ସେମିତି ବୈଷ୍ଣବମାନଙ୍କ ମଧ୍ୟ ସେହିଭଳି ଭାବରେ ରହିଛି। ବୈଷ୍ଣବମାନଙ୍କର ଆମର ଶିଶୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବହୁତ ଶିଷ୍ୟ ଅଛନ୍ତି, ବହୁତ କିଏ କିଏ ସବୁ ମଠର ମହନ୍ତ ସବୁ ରହିଛନ୍ତି, ଶ୍ରେଷ୍ଠ ହୋଇକି ରହିଛନ୍ତି, ଚିଫ୍ ହୋଇକି ରହିଛନ୍ତି, ପ୍ରେସିଡ଼େଣ୍ଟ ମ୍ୟାନେଜର ସବୁ ରହିଛନ୍ତି। କିନ୍ତୁ ଶିଲା ଆମର ପ୍ରଭୁପାଦ, ଭକ୍ତିବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ, ସେ ଆଜି ସାରା ପୃଥିବୀରେ ଭଗବାନ କଥା ପ୍ରଚାର କଲେ, ଗୁରୁଦେବଙ୍କର ଅକପଟ କୃପା ସେ ପ୍ରାପ୍ତ ହେଲେ। ଏଇଭଳି ଭାବରେ ଅନେକ ଉଦାହରଣ ରହିଛି। ଯାହା ହଉ, ଏଇ ଶ୍ଳୋକରେ ସେଥିପାଇଁ କୁହାଗଲା, ନୈତତ୍ ସମାଚାରେ ଯାତୁ ମନସ୍ୟାପି ହନିଶ୍ୱର ବିନଶତ୍ ଆଚର ମୌଢ଼ିଆନ୍ ଯଥା ରୁଦ୍ରୋ ଅବଧିଜମ୍ ବିଷମ୍, ଯଥା ରୁଦ୍ରୋ। ତେଣୁ 32 ଶ୍ଳୋକରେ 31 ଶ୍ଳୋକରେ କହୁଛନ୍ତି ଯେ ଈଶ୍ୱରାଣାଂ ବଚଃ ସତ୍ୟଂ ତଥୈବାଚରିତଂ କ୍ୱଚିତ୍ तेषां यत्सु वचो युक्तं बुद्धिमान तत्समाचरेत। जो कहगला जद जद आचरति श्रेष्ठ, जो श्रेष्ठ व्यक्ति माने जो भली भाव आचरण करिवे अन्य माने ताहा फॉलो करिवे बा से भाव रे कार्य करिवे, ये तादर पुनी दुईटी कथा रहिछि एठि से कथा कह जाउछि। कोठी ईश्वराणां वच सत्य, एकत्रिश श्लोक कहते ताहले यदि प्रश्न आसीब कथं तरी सदाचार सदाचार से प्रमाण, ताहले कोटा ठीक सदाचार आम ग्रहण करवा कोटा नुह केमी जानवा आम तार प्रमाण कौन प्रमाण कौन। तेणु सुखदेव गोस्वामी ये श्लोकटी कहते कहे ईश्वराणां, ईश्वराणां कहले ज्ञान वैराग्य आदि भी तेजी असाम, ज्ञान वैराग्य इत सब रही पाखे तेजी असाम, ये शक्तिशाली से ईश्वर आणांग से माने वच सत्यम, तांकर जे जहाँ कथा कहे सीटा सत्य वच सत्यम, अत तदुक्त माचर देव, तेणु से जहाँ वचन कहे सीटा आम करवा तथेव आचरित, किंतु तांकर से भाई जो आचरण रही तू क्वचिदेव सत्यं अतः, सब से आचरणटा को आम ग्रहण करें स्व वचयुक्त, से जो आचरण करे वचन सहित युक्त जो आचरण करेंगे तेसा वचसा जत जत युक्त अविरुद्धम, तांकर कहवा अनुसार विरुद्ध जोटा नुह जो कार्य रही को बुद्धिमान व्यक्ति जो मैंने बुद्धिमान व्यक्ति से मैंने तत् आचरे से मैंने से आचरण करेंगे। ये दुईटी जिनस रही गोटे हूँ इमिटेशन, गोटे फलो आ गोटे इमिटेट, गोटे अनुकरण एवं अनुसरण, ये दुईट कथा रही आम अनुसरण करवा अनुकरण करवा ना ये श्लोक इसलिए कह जा। तेणु ये कह जा विश्वनाथ ठाकुर कौन कथं तरी सदाचार से प्रमाण इतना हो, ताहले आम केमे जानवा कौटा से जो आचरण करेंटा फॉलो करवा ग्रहण करवा ना अलग से ना के जानवा ना ये श्लोकटी कह जा सत्यं सद्भ्यो हितं क्वचित दशरथ पुत्रत्वे सतीत्यर्थ, भगवान रामचंद्र दशरथ पुत्र भगवान तस्मात् इयं व्यवस्थेति आह। सत्य प्रमाण कौन हो ना भगवान आचरण केत आम ग्रहण करवा केत ग्रहण करवा ना साधुकर जदि से ग्रहण करेंगे से हितकर हम केत हितकर हम ना जो भाव दशरथ पुत्र रामचंद्र रामचंद्र को उदाहरण दिया दिखाई कि बुझे दिया जाए ना विश्वनाथ चक्रवर्ती ठाकुर कहते रामचंद्र जो रही रामचंद्र जदि आम फॉलो करवा रामचंद्र जो रही सब जिन आम करपर से कार्य करें कौन करें रामचंद्र रामचंद्र धाम आप सब रामचंद्र भक्त रामचंद्र जोटा करें आम से ना कौटा हाँ से पथर को सी भसईदे ऊपर को उठेदे वैज्ञानिक मान फेल कर वैज्ञानिक मान थोरी से फेल हो कौ स्पेसीफिक ग्राविटी जहाँ भी सब जो जिते रही प्रिंसिपल सब रही सब से फेल मार रामचंद्र जो लीला करते सीटा आम कर ना ये कहा भगवान रामचंद्र विषय दस रामायण से तो 25,000 श्लोक कहुई आम भगवतम दुईट अध्याय वर्णना करतीम से कथा से कही सुखदेव गोस्वामी कही से कथा स्त्री पू प्रसंग एतादृक् सर्वत्र त्रासमावय अपि ईश्वराणा किमुत कौन ग्राम से गृह चेतस ये श्लोकटी अच्छा भगवान रामचंद्र का ये शिक्षा स्त्री पू प्रसंग प्रसंग एतादुक पुरुष स्त्री जो आकर्षण रही एटा बहुत प्रकार दुखर कारण हुए स्त्री पू प्रसंग एतादुक ସର୍ବତ୍ର ତ୍ରାସମାବୟ ଅପି ଈଶ୍ୱରାଣାଂ କିମୁତ, ସାଧାରଣ ବ୍ୟକ୍ତିଙ୍କ କଥା ଛାଡ଼, ଯେଉଁମାନେ ଈଶ୍ୱର, ଅପି ଈଶ୍ୱରାଣାଂ କିମୁତ ଗ୍ରାମସ୍ୟ ଗୃହ ଚେତସ, ଯେଉଁମାନେ ଆମର ଆମ ଭଳି ଯେଉଁ ନିମ୍ନ ଚେତନାରେ ଅଛନ୍ତି, ଭୌତିକ ଚେତନାରେ ଅଛନ୍ତି, ତାଙ୍କ କଥା କ'ଣ କହିବା। ଈଶ୍ୱର ଭଳି ବ୍ୟକ୍ତିମାନଙ୍କୁ ମଧ୍ୟ ଏଇଟା ଦୁଃଖ ଦେଉଛି, ଅନ୍ୟ ସାଧାରଣ ବ୍ୟକ୍ତିମାନଙ୍କ କଥା କ'ଣ କୁହାଯିବ। ଏ ଶିକ୍ଷା ଭଗବାନ ଦେଇଛନ୍ତି ରାମଚନ୍ଦ୍ର, ଭଗବାନ ରାମଚନ୍ଦ୍ର ତାଙ୍କର ଯେଉଁ ଲୀଳା କଲେ ଏ ଶିକ୍ଷାଟି ଦିଆଯାଇଛି ଭାଗବତମରେ, ଏଇଟା ସୁଖଦେବ ଗୋସ୍ୱାମୀ କହିଛନ୍ତି। ତେଣୁ ଭଗବାନ ଯାହା ଆମକୁ ଉପଦେଶ ଦେଇଛନ୍ତି ସେଇ ଉପଦେଶ ଆମକୁ ଗ୍ରହଣ କରିବା, ସେଇଟା କାର୍ଯ୍ୟ କରିବା, ସେଇଭଳି ଭାବରେ କାର୍ଯ୍ୟ କରିବା। କିନ୍ତୁ ଭଗବାନ ଯେଉଁ ସବୁ ଆଚରଣ କରିଛନ୍ତି ସେଇଟାକୁ ସବୁବେଳେ ଆମେ ଗ୍ରହଣ କରିପାରିବା ନାହିଁ। ସେ ଆଚରଣଟା ଯଦି ତାଙ୍କର ବଚନ ସହିତ ଯୁକ୍ତ ହୋଇକରି ହେଇଥିବ ତାହେଲେ ଆମେ ସେଇଟା ଗ୍ରହଣ କରିବା, ଯଦି ବଚନର ବିରୁଦ୍ଧ ହୋଇଥିବ ଆଚରଣ କିଛି କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିପାରିବା ନାହିଁ। ଏ ବୁଦ୍ଧିମାନ ବ୍ୟକ୍ତି ଏହିଭଳି ଭାବରେ ଯେଉଁମାନେ ଉନ୍ନତ ସ୍ଥିତିର ବ୍ୟକ୍ତିମାନଙ୍କ କଥାକୁ ଏହିଭଳି ଭାବରେ ଗ୍ରହଣ କରିବେ। ତେଣୁ ଏଇ ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି ଅନୁସରଣ ଏବଂ ଆଉ ଗୋଟେ ହେଉଛି ଅନୁକରଣ। ଆମେ ଅନୁକରଣ କରିବା ନାହିଁ, ଅନୁକରଣ କରିବାଟା ଠିକ୍ ନୁହଁ, ଅନୁସରଣ କରିବା, ସେ ଯାହା କହିଛନ୍ତି ସେହିଭଳି ସେ କାର୍ଯ୍ୟ କରିବା, ଏଇ ଦୁଇଟି କଥା ରହିଛି। ତେଣୁ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ ତାଙ୍କର ଭାବାର୍ଥରେ କହିଛନ୍ତି ଏ ଶ୍ଳୋକରେ ଯେ ଈଶ୍ୱରାଣାମ ଶବ୍ଦଟିକୁ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏହିପରି ଭାବରେ ଅନୁବାଦ କରିଛନ୍ତି, ଯେଉଁମାନେ ଜ୍ଞାନ ଓ ବୈରାଗ୍ୟ ଦ୍ୱାରା ସମର୍ଥବାନ ହୋଇଛନ୍ତି ସେହିମାନେ ଈଶ୍ୱର କୁହାଯାଇପାରିବେ। ଯଦି କେହି ଭଗବାନଙ୍କ ଇଚ୍ଛା ଓ ପ୍ରକୃତିକୁ ହୃଦୟଙ୍ଗମ କରି ପରମାର୍ଥିକ ଜୀବନରେ ପରମୋତ୍କର୍ଷତା ଲାଭ ପାଇଁ ପ୍ରୟୋଜନୀୟ ବ୍ୟକ୍ତିଗତ ତ୍ୟାଗ ସ୍ୱୀକାର କରନ୍ତି ତେବେ ପରମେଶ୍ୱର ଭଗବାନଙ୍କ ଇଚ୍ଛାରେ ପ୍ରତିନିଧିତ୍ୱ କରିବା ପାଇଁ ସେ ତାଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ହୁଅନ୍ତି, ଯାହା ସେ ବୁଦ୍ଧିମତାର ସହିତ ସ୍ୱୀକାର କରି ଗ୍ରହଣ କରନ୍ତି। ଯେଉଁମାନେ ଗୁରୁ ହୋଇଛନ୍ତି ସେମାନେ ଭଗବାନଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ହୋଇଛନ୍ତି, ଜ୍ଞାନ ବୈରାଗ୍ୟ ଦ୍ୱାରା ସମର୍ଥବାନ ହୋଇଛନ୍ତି ସେମାନଙ୍କୁ ଈଶ୍ୱର କୁହାଯିବ। ତାଙ୍କର ସେ ଜ୍ଞାନ ଅଛି ଏବଂ ବୈରାଗ୍ୟ ମଧ୍ୟ ସେ ପ୍ରଦର୍ଶନ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ଗୁରୁ, ଭଗବାନଙ୍କ ଦ୍ୱାରା ସେ କ୍ଷମତା ପ୍ରାପ୍ତ ହୋଇଛନ୍ତି। ତେଣୁ ଆମେ ଯେଉଁ ରହିଛି ତେଣୁ ଭଗବାନ ଯେଉଁଟା କହିବେ ଆମେ ସେଇଟା ଗ୍ରହଣ କରିବା, ଯେଉଁ କାର୍ଯ୍ୟ ଭଗବାନ କରୁଛନ୍ତି ଯେଉଁଟା ତାଙ୍କର କହିବାର ବିରୁଦ୍ଧ ହୋଇଥିବ ତାହେଲେ ସେଇଟାକୁ ଆମେ ଗ୍ରହଣ କରିବା ନାହିଁ। ବୁଦ୍ଧିମାନ ବ୍ୟକ୍ତି ଏଇଟାକୁ ଏଇଭଳି ଭାବରେ କାର୍ଯ୍ୟ କରିବେ, ବୁଦ୍ଧିମାନ ତତ୍ ସମାଚାରେ, ବୁଦ୍ଧିମାନ ବ୍ୟକ୍ତି ସେଇଭଳି ଭାବରେ କାର୍ଯ୍ୟ କରିବେ। ତେଣୁ ତା ପର ଶ୍ଳୋକରେ କହୁଛନ୍ତି 32 ଶ୍ଳୋକରେ ଯେ କୁଶଳା ଚରିତେ ନୌ ନୈଷାମ ଇହ ସ୍ୱାର୍ଥ ନ ବିଦ୍ୟତେ ବିପର୍ଯ୍ୟୟଣ ବାନର୍ଥ ନିରହଙ୍କାରିଣ ପ୍ରଭୋ। 32 ଏଇଟା କହୁଛନ୍ତି କୁଶଳା ନନୁ ତରି ତେପି କିମ୍ ଏବଂ ସାହସ ମାଚରନ୍ତି ତଥା। ଯଦି ଜଣେ ପ୍ରଶ୍ନ କରିବ ତାହେଲେ ସିଏ କାହିଁକି ଏଭଳି କଲେ, ଭଗବାନ କାହିଁକି ଏଭଳି ଅନ୍ୟ ସ୍ତ୍ରୀମାନଙ୍କ ସହିତ ରାସଲୀଳା କଲେ, ଏ ପ୍ରଶ୍ନ ଯଦି ପଚରାଯିବ ସେ ତାର ଉତ୍ତର ହେଉଛି ଏଇଟା। ଏସାଂ କହିଲେ ଈଶ୍ୱରାଣାଂ, ଯେଉଁମାନେ ଈଶ୍ୱର ସେମାନେ କୁଶଳା ଚରିତେଇ ଜନସଂଗ୍ରହାର୍ଥ ଧର୍ମାନୁଷ୍ଠାନେନ, ଲୋକମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ ଧର୍ମ ଆଚରଣ କରନ୍ତି, ଜନସଂଗ୍ରହାର୍ଥଂ ଧର୍ମାନୁଷ୍ଠାନେନ ଇହ ଲୋକେ ଚ କାୟାତ୍ ପରଲୋକେ ଚ, ଏଇ ଲୋକରେ ଏବଂ ପରଲୋକରେ ମଧ୍ୟ ଅର୍ଥ କହିଲେ ଫଳ ନ ବିଦ୍ୟତେ ସେଇଟା ମିଳିବ ନାହିଁ, ଭବତି ପ୍ରାରବ୍ଧ କର୍ମ କ୍ଷେପଣ ମାତ୍ରମେବ ତେଷାଂ କୃତ୍ୟଂ ନାନ୍ୟତ୍ ଇତ୍ୟର୍ଥ। ତଥା ବିପର୍ଯ୍ୟୟଣ ଈଶ୍ୱରଚ୍ଛାତ ପ୍ରାରବ୍ଧବଶାତ୍ ବା ଅଧର୍ମସ୍ଥାନେନ ଅନର୍ଥ ଦୁଃଖମପି ନ ଭବତି। ଆର ଅର୍ଥ ହେଲା ଯେଉଁମାନେ ଅହଙ୍କାରରୁ ମୁକ୍ତ ହୋଇଛନ୍ତି ସମର୍ଥବାନ ବ୍ୟକ୍ତିମାନେ, ତାଙ୍କର ସେ ଯେଉଁ କାର୍ଯ୍ୟ କରନ୍ତି ସେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ କରନ୍ତି, ଲୋକ ସଂଗ୍ରହାର୍ଥ ଯେଉଁ ଧର୍ମ ଅନୁଷ୍ଠାନ କରନ୍ତି, ତାଦ୍ୱାରା କ'ଣ ହୁଏ ନା ଏଇ ଲୋକରେ ତାଙ୍କର କୌଣସି ସ୍ୱାର୍ଥ ନଥାଏ ବା ଧର୍ମ ବିପର୍ଯ୍ୟୟ ବା ଧର୍ମ ମର୍ଯ୍ୟାଦା ଲଙ୍ଘନ ହେବା ଦ୍ୱାରା ତାଙ୍କର କୌଣସି ଅନର୍ଥ ଉତ୍ପନ୍ନ ହୁଏ ନାହିଁ। କାରଣ ତାଙ୍କର ଶକ୍ତି ରହିଛି, ଈଶ୍ୱରାଣାଂ ତାଙ୍କର ଶକ୍ତି ରହିଛି, ଯେମିତି ଅଗ୍ନି ସର୍ବଭୁଜ ଯଥା ଏ କଥାଟି କୁହାଯାଇଛି। ତେଣୁ ତା ପରଶ୍ଳୋକରେ କହୁଛନ୍ତି ଯେ କିମୁତାଖିଳ ସତ୍ତ୍ୱାନାଂ ତୀର୍ଯ୍ୟଂ ମର୍ତ୍ୟ ଦିବୌକସାମ ଇଶିତୁ ସେ ସ୍ଥିତି ବ୍ୟାନାଂ କୁଶଳା କୁଶଳାନ୍ୱୟ କିମୁତା। ତାହେଲେ ତାର ଇଏ ହେଉଛି ଉପସଂହାର କରୁଛନ୍ତି ଏଥିରେ ଏ ଶ୍ଳୋକରେ, ଯେ ଅତଃ ତେଣୁ ଇଶିତବ୍ୟାନାମ, ଇଶିତବ୍ୟାନାମ କହିଲେ ଯେଉଁମାନେ ଇଶିତବ୍ୟାନାମ ଅର୍ଥ କ'ଣ, ଇଶିତବ୍ୟାନ ମାନେ ଯେଉଁମାନେ ନିୟନ୍ତ୍ରିତ, ଯେଉଁମାନେ ଆମେ ସବୁ ନିୟନ୍ତ୍ରିତ, ଭଗବାନ ହେଉଛନ୍ତି ଆମକୁ ନିୟନ୍ତ୍ରଣକାରୀ, ଆମେ ସବୁ ଇଶିତବ୍ୟାନାମ ବହୁବଚନ କୁହାଯାଇଛି। ନହେଲେ ଅତଃ ଇଶିତବ୍ୟାନାମ କୁଶଳା ଅକୁଶଳାନ୍ୱୟ, କେଉଁଟା ପୁଣ୍ୟ କେଉଁଟା ପାପ ଏ ବିଷୟରେ ନ ତୀର୍ଯ୍ୟଂ ମର୍ତ୍ୟାଦି ବୌକସଂ ଅଖିଳ ସତ୍ୱାନାଂ, ଯେତେ ଜୀବ ଅଛନ୍ତି, କିଏ ପଶୁ ଅଛନ୍ତି, କିଏ ମନୁଷ୍ୟ ଅଛନ୍ତି, କିଏ ସ୍ୱର୍ଗବାସୀମାନେ ଅଛନ୍ତି, ସ୍ୱର୍ଗରେ ଲୋକମାନେ ଅଛନ୍ତି, ଦେବତାମାନେ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କୁ ସେ ନିୟନ୍ତ୍ରଣ କରନ୍ତି। ଭଗବାନ ହେଉଛି ଇଶିତୁମ୍ କହିଲେ ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ସେ ଈଶ୍ୱରଙ୍କ କଥା ଆମେ କହିପାରିବା ନାହିଁ, ଈଶ୍ୱରାଣା କିମୁତ, ଭଗବାନଙ୍କର ନିୟନ୍ତ୍ରଣାଧୀନ ଜୀବ ସମୂହଙ୍କ ପ୍ରଭାବିତକାରୀ ଧର୍ମଚରଣ ସହିତ ତାହେଲେ କିପରି ପ୍ରାଣୀ ମନୁଷ୍ୟ ଦେବତା ଓ ନିଖିଳ ଜୀବଙ୍କ ଅଧୀଶ୍ୱରଙ୍କର କୌଣସି ସମ୍ପର୍କ ଥାଇପାରେ। ବତିଶ୍ଳୋକରେ ହଁ ଏଇଟା ହେଉଛି 33 ଶ୍ଳୋକ ଯେଉଁ କୁହାଯାଇଛି, ଏଠି ସନାତନ ଗୋସ୍ୱାମୀ ତାର ବ୍ୟାଖ୍ୟାରେ କହିଛନ୍ତି, ଅହୋ ଯଦି ଏବଂ ତେଷାମପି ନିରଙ୍କାରିତା ମାତ୍ରେଣ ଅନର୍ଥ ଅଭାବ, ଯଦି ଜଣେ ଚିନ୍ତା କରିବ ଯେଉଁମାନେ ବହୁତ ନିରହଙ୍କାର, ନିରହଙ୍କାର କଲେ ଯେଉଁମାନଙ୍କ ଅହଙ୍କାର ନାହିଁ, ଭଗବତ ଗୀତାରେ ଭଗବାନ କହିଲେ ନାହିଁ, ଯେଉଁମାନଙ୍କର ଅହଙ୍କାର ନାହିଁ ସେମାନେ ସମସ୍ତ ପୃଥିବୀ ଲୋକମାନଙ୍କୁ ହତ୍ୟା କଲେ ମଧ୍ୟ ସେ ତାର ଫଳ ଭୋଗ କରିବେ ନାହିଁ। ଏ ଶ୍ଳୋକଟି ଅଛନ୍ତି ନା ଭଗବତ ଗୀତାରେ, କ'ଣ ସେ ଶ୍ଳୋକ, ଅତ୍ୱାଭିଷ ଇମା ଲୋକ ନ ନିବଦ୍ଧତେ, ସମସ୍ତ ଜୀବମାନଙ୍କୁ ହତ୍ୟା କଲେ ମଧ୍ୟ ସେ ତାର ଫଳ ଭୋଗ କରେ ନାହିଁ ଯଦି ସେ ନିରହଙ୍କାର ହେଇଥିବ। ଏ ଶ୍ଳୋକଟି ଅଛି ଭଗବତ ଗୀତାରେ, କିଏ କହିପାରିବେ? ନା ନା, ହତ୍ୱାଭିଷ ଇମା ଲୋକା ନହାନ୍ତି ନ ନିବଦ୍ଧତେ, ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସେଇଟା କୁହାଯାଇଛି। ଯେଉଁମାନଙ୍କର ଅହଙ୍କାର ଶୂନ୍ୟ ସେମାନେ ସମସ୍ତ ଜୀବକୁ ହତ୍ୟା କଲେ ମଧ୍ୟ ତା ଦ୍ୱାରା ସେମାନେ କିଛି ପ୍ରତିକ୍ରିୟା ପ୍ରାପ୍ତ ହେବେ ନାହିଁ। ଏସବୁ ଗୋଟେ ଦ୍ୱିତୀୟ ଅଧ୍ୟାୟରେ ଅଛନ୍ତି ଭଗବତ ଗୀତାରେ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ, ଅହୋ ଯଦି ଏବଂ ତେଷାମପି ନିରକାରିତା ମାତ୍ରେଣ ଅନର୍ଥ ଭାବ, ଯେଉଁଙ୍କର ଅହଙ୍କାର ନାହିଁ ସେମାନେ ଯାହା କଲେ ମଧ୍ୟ ଯଦି ତାଙ୍କର ଅନର୍ଥ କିଛି ପ୍ରାପ୍ତ ହେଉନାହାନ୍ତି, ତାହେଲେ ସର୍ବଜୀବ ହିତାର୍ଥଙ୍କ ଅବତୀର୍ଣ୍ଣସ୍ୟ ପରମେଶ୍ୱରସ୍ୟ କୁତୁ ଅନର୍ଥ ଶଙ୍କା, ସମସ୍ତ ଜୀବମାନଙ୍କର ହିତ ପାଇଁ ଯିଏ ଆସିଛନ୍ତି ଭଗବାନ ପରମେଶ୍ୱର, ତାଙ୍କର କ'ଣ ଆଉ ଅନର୍ଥ ହେବ? ସାଧାରଣ ବ୍ୟକ୍ତିମାନଙ୍କର ଯଦି ଅନର୍ଥ ହେଉନି, ଯଦି କିଛି ସମର୍ଥବାନ ବ୍ୟକ୍ତି ସେ କିଛି କଲେ, କିଛି ଅଧର୍ମ କାର୍ଯ୍ୟ କଲେ ମଧ୍ୟ ତାଙ୍କର କିଛି ଫଳ ପ୍ରାପ୍ତ ହେଉନାହାନ୍ତି, ତାହେଲେ ସମସ୍ତ ଜୀବଙ୍କର ହିତ ପାଇଁ ଯିଏ ଆସିଛନ୍ତି ଭଗବାନ ପରମେଶ୍ୱର, ତାଙ୍କର ଆଉ କ'ଣ ଅନର୍ଥ ହେବ? ଅଶଙ୍କା ବିତି କୌମିତିକ ନାୟନ ଦୃଢ଼ୟନ, ଏଟାକୁ କି ମୁତ, ତାଙ୍କ କଥା କ'ଣ କହିବା, ଏଇଟା କୌମିତିକ ନାୟ ବୋଲି କୁହାଯାଉଛି। ଏଟାକୁ ସେ କଥାକୁ ଦୃଢ଼ ପ୍ରଦାନ କରିବା ପାଇଁ ଏ କଥାଟି କହିଛନ୍ତି, ଏଇ ଶ୍ଳୋକଟି କହିଛନ୍ତି। ଅଖିଳ ସତ୍ୱାନାଂ କହିଲେ ସର୍ବଜୀବାନାମ ତୀର୍ଯ୍ୟ ଆଦୟ କ୍ରମେଣ ତାମସ ରାଜସ ସାତ୍ୱିକ ବ୍ୟକ୍ତି, ନିମ୍ନ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ତମ ଗୁଣରେ ରହିଛନ୍ତି, ପଶୁମାନେ ଏମାନେ ସବୁ ରଜଗୁଣରେ ରହିଛନ୍ତି, ଆଉ ମନୁଷ୍ୟମାନେ ବା ଦେବତାମାନେ ଏମାନେ ସବୁ ସତ୍ୱଗୁଣର ପ୍ରାଧାନ୍ୟ ରହିଛି ତାଙ୍କର। ଇତି ମୁକ୍ତାନାମ ବି ତଦ୍ ଅଧୀନତ ଧ୍ୱନିତ, ତେଣୁ ଏମାନେ ସମସ୍ତେ ଯେଉଁ ରହିଛନ୍ତି ଭଗବାନଙ୍କର ଅଧୀନରେ ସବୁ ରହିଛନ୍ତି, ଭଗବାନ ସମସ୍ତଙ୍କ ମଙ୍ଗଳ ପାଇଁ ଆସୁଛନ୍ତି, ତେଣୁ ସେ କାହିଁକି ତାଙ୍କର କ'ଣ ତାଙ୍କର କ'ଣ ପୁଣି ଫଳ ଭୋଗ କରିବେ, ଦୁଃଖ ଭୋଗ କରିବେ ବା ଅଧର୍ମର ଫଳ ଭୋଗ କରିବେ କାହିଁକି? ଭଗବାନ ଭଗବାନ ତ ଅଧର୍ମ କରିବେ ନାହିଁ, ଆଉଥରେ ପୁଣି ଏସବୁ କହିବେ, ଏସବୁ ଶ୍ଳୋକ ବିଭିନ୍ନ ଶ୍ଳୋକରେ ସେ ବୁଝାଉଛନ୍ତି, ସେଇ କଥାଟାକୁ ବୁଝାଉଛନ୍ତି ସିଏ। ତେଣୁ ଏଇଭଳି ଭାବରେ କହି 34 ଶ୍ଳୋକରେ କହୁଛନ୍ତି, ଏଇଟାକୁ ଆଉଥରେ ପର ଶ୍ଳୋକରେ ସେଇଟାକୁ ପରିଷ୍କାର କରୁଛନ୍ତି, ଠିକ୍ ଭାବରେ କହୁଛନ୍ତି ଯେ ଯତ୍ ପାଦ ପଙ୍କଜ ପରାଗ ନିଷେବ ତୃପ୍ତା ଯୋଗ ପ୍ରଭାବ ବିଦୁତା କ୍ଷୀଳ କର୍ମ ବନ୍ଧା ସ୍ୱୈରଂ ଚରନ୍ତି ମୁନୟୋପି ନହ୍ୟମାନ ତସ୍ୟେଚ୍ଛୟା ତବପୁଷ କୁତ ଏବ ବନ୍ଧ। ସେ କଥାକୁ ଆଉ ଟିକେ ବିସ୍ତାର କରି କହୁଛନ୍ତି, ଯତ୍ ପାଦ ପଙ୍କଜ କହୁଛନ୍ତି କ'ଣ ନା, ଯତ୍ ପାଦ ପଙ୍କଜ ପରାଗ ନିଷେବେ ତୃପ୍ତା, ଯାହାଙ୍କର ପାଦ ପଦ୍ମର ସେବାରେ ଜଣେ ତୃପ୍ତ ହୋଇକି ରହିଛନ୍ତି ଭକ୍ତମାନେ, ଯସ୍ୟ ଭଗବତ ପାଦ ପଙ୍କଜ ପରାଗାନାଂ ନିଷେବେନ ତୃପ୍ତା ଯଦ୍ବା ଯସ୍ୟ ପାଦ ପଙ୍କଜ ପରାଗାନାଂ ନିଷେବା ଯେଷାଂ ତେ ଚ ତେ ତୃପ୍ତା ସ୍ଥିତି ଭକ୍ତା ଇତ୍ୟର୍ଥ। ଭକ୍ତମାନେ ଭକ୍ତମାନେ ଯେଉଁ ଭଗବାନଙ୍କର ପାଦ ପଦ୍ମର ସେବାରେ ସେବା କରି ତୃପ୍ତ ହୋଇଯାଇଛନ୍ତି, ଯୋଗ ପ୍ରଭାବ ବିଦୁଥା କ୍ଷୀଳ କର୍ମ ବନ୍ଧା, ତେଣୁ ଏଇ ଭକ୍ତି ଯୋଗର ପ୍ରଭାବରେ ଯୋଗସ୍ୟ ପ୍ରଭାବେନ ବିଦ୍ଧୁତା ବା ନିବୃତା ଅଖିଳ କର୍ମବନ୍ଧା, ଯେ ସବୁ କିଛି କର୍ମବନ୍ଧନରୁ ସେମାନେ ମୁକ୍ତ ହୋଇଯାଆନ୍ତି। ଯାହାଙ୍କର ସେବା କରି ପାଦ ସେବା କରି ଜଣେ କର୍ମବନ୍ଧନରୁ ମୁକ୍ତ ହୋଇଯାଉଛନ୍ତି, ମୁନୟ ଅପି ନ ମହ୍ୟମାନ ନହ୍ୟମାନ, ମୁନିମାନେ ମଧ୍ୟ ସେମାନେ ବନ୍ଧନ ପ୍ରାପ୍ତ ହେଉନାହାନ୍ତି। ସ୍ୱୈରଂ ଯଥେଚ୍ଛଂ ଚରନ୍ତି ଇଚ୍ଛେୟା ଆତବପୁଷ ସ୍ୱକୃତ ଦେହସ୍ୟ ତସ୍ୟ କୃଷ୍ଣସ୍ୟ କୁଥ ଏବ ବନ୍ଧ। ତେଣୁ ଭଗବାନଙ୍କର ପାଦ ପଦ୍ମର ଯଦି ଆମେ ସେବାରେ ଯଦି ରହିକି ଆନନ୍ଦିତ ହେଉଛେ, ତୃପ୍ତା ହୋଇଯାଉଛେ, ଆନନ୍ଦିତ ହୋଇଯାଉଛେ, ଆମ ସମସ୍ତ ପ୍ରକାର କର୍ମବନ୍ଧନ ଧ୍ୱଂସ ହୋଇଯାଉଛି, ଆଉ ସେ ଭଗବାନଙ୍କର କେଉଁଠୁ ବନ୍ଧନ ଆସିବ? ଏ କରିବ ପାପ କାର୍ଯ୍ୟ କରିଦେଲେ ତା'ର ଫଳ ଭୋଗ କରିବାକୁ ପଡ଼ିବ, ଏସବୁ କେଉଁ ପ୍ରଶ୍ନ କେଉଁଠୁ ଉଠୁଛି? ତେଣୁ ଏଥିରେ ସନାତନ ଗୋସ୍ୱାମୀ କହୁଛନ୍ତି ପରାଗେତି ଅତି ଅତି ନମ୍ରତ୍ୱେନ ସେବୟା ଭକ୍ତି ବିଶେଷା ଦର୍ଶତି। ଯେଉଁମାନେ ବହୁତ ନମ୍ରତାର ସହିତ ଭଗବାନଙ୍କ ସେବା କରୁଛନ୍ତି ତାଙ୍କ ବିଷୟରେ କୁହାଯାଉଛି ଏ ଶ୍ଳୋକରେ, ଯଦ୍ବା ଭକ୍ତାନାମ ମିଛୟା ଆତ୍ମାତି ବପୁଷା, ଭଗବାନ ଯେଉଁ ଆସନ୍ତି ଭକ୍ତମାନଙ୍କ ଇଚ୍ଛାରେ ଭଗବାନ ଶରୀର ଗ୍ରହଣ କରନ୍ତି, କେତେବେଳେ ମତ୍ସ୍ୟ ରୂପରେ ଆସନ୍ତି, କେତେବେଳେ କୁର୍ମ ରୂପରେ ଆସନ୍ତି, କେତେବେଳେ ରାମ ନୃସିଂହ ବାମନ ଇତ୍ୟାଦି ବିଭିନ୍ନ ଅବତାରରେ ଭଗବାନ ଆସନ୍ତି, ଏ ଭଗବାନଙ୍କ ପରମେଶ୍ୱର୍ଯ୍ୟ ଐଶ୍ୱର୍ଯ୍ୟ ରହିଛି। ତେଣୁ ଏ ଭକ୍ତମାନଙ୍କୁ କୃପା କରିବା ପାଇଁ ଭଗବାନ ଏଭଳି ସବୁ ରୂପ ଗ୍ରହଣ କରନ୍ତି, ତେଣୁ ସେ ଭଗବାନଙ୍କ ଉପରେ କୌଣସି କର୍ମଫଳ ନଥାଏ। ନମାଂ କର୍ମାଣି ଲିମ୍ପନ୍ତି ନମେ କର୍ମଫଳେ ସୃହା ଇତିମାଂ ଯେଉଁ ଅଭିଜାନାନ୍ତି କର୍ମଭିନ୍ନ ସବଦ୍ୟତେ। ଏ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟ ଦୁଇଟି ଅଧ୍ୟାୟରେ ଏଇ ଗୋଟିଏ ଗୋଟିଏ ଶ୍ଳୋକ ଏକାଭଳି ଶ୍ଳୋକ କହିଛନ୍ତି, ଭଗବାନ ଯେଉଁ କର୍ମ କରନ୍ତି ତା'ର କର୍ମଫଳ ଭଗବାନ ଭୋଗ କରିବାକୁ ପଡ଼େ ନାହିଁ। ଏଇଟାକୁ ଯେଉଁମାନେ ଜାଣିବେ ସେମାନେ ମଧ୍ୟ କର୍ମଫଳରୁ ମୁକ୍ତ ହୋଇଯିବେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତତ୍ ଭକ୍ତା ଅପି ଧର୍ମ ଅଧର୍ମାଭ୍ୟାମ ନ ବଧ୍ୟତେ ଇତିହାସ। ଭଗବାନ ଭକ୍ତ ମଧ୍ୟ ଧର୍ମ ଅଧର୍ମର ଫଳ କିଛି ଭୋଗ କରିବେ ନାହିଁ, ଯେମିତି ଅର୍ଜୁନ କହୁଥିଲେ ମୁଁ ଏଇଟା ଆମେ ଅଧର୍ମ ହୋଇଯିବ, ଆମେ କରିବା ନାହିଁ, ହତ୍ୟା କରିବା ନାହିଁ, କିନ୍ତୁ ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ କହିଲେ ପ୍ରଭୁ ଆପଣ ଯାହା କହିବେ ମୁଁ ତାହା କରିବି, କରିସିଏ ବଚନ ତବ। ତେଣୁ ସମସ୍ତଙ୍କୁ ହତ୍ୟା କଲେ, କିନ୍ତୁ ହତ୍ୟା କରିବା ଦ୍ୱାରା ତାଙ୍କର ପାପ ଭୋଗିବାକୁ ପଡ଼ିଲା ନାହିଁ, ବରଂ ସେ ଭଗବତ ଧାମକୁ ଗଲେ। ସେହିଭଳି ଭାବରେ ନିଷେବେ ନିତରାଙ୍ଗ ସେବନମ, ନିଷେବ କହିଲେ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହି, ନିତରାଙ୍ଗ ସେବନମ ଯେଉଁମାନେ ଏହିଭଳି ଭାବରେ ଭକ୍ତ, ଯୋଗ କହିଲେ ଭକ୍ତ ଯୋଗ, ତତ୍ ପ୍ରଭାବେନ ବିଦ୍ୟୁତ ଅଖିଳାନାଂ ସ୍ୱଦ୍ରଷ୍ଟୁଣାମ ବି କର୍ମବନ୍ଧନ କିମୁତ। ଭଗବାନଙ୍କୁ ଭଜନ କଲେ ଅହମ୍ ତ୍ୱାଂ ସର୍ବ ପାପ ଏବେ ମୁକ୍ତ ସ୍ୱାମୀ ନା, ଭଗବାନ କହିଲେ ସମସ୍ତ ପ୍ରକାର ପାପରୁ ମୁଁ ମୁକ୍ତ କରିଦେବି ଯଦି ମୋର ଶରଣରେ ଯିବ। ତେଣୁ ମୁନୟୋ ମନନଶୀଳା ଭକ୍ତା ଅପି ନ ନୟମାନ, ମୁନିମାନେ ଯେଉଁମାନେ ମନନଶୀଳ ଭକ୍ତ ସେମାନେ ମଧ୍ୟ ବନ୍ଧନ ପ୍ରାପ୍ତ ହୁଅନ୍ତି ନାହିଁ। ତସ୍ୟ ତୁ ନିରଙ୍କୁର ନିରକୁଶସ୍ୟ ସ୍ୱେଚ୍ଛୈବ ଆତ୍ମାନି ସ୍ୱୀକୃତାନି ବପୁସିଂ ପରସ୍ତ୍ରୀ ଶରୀରାପି ଜୈନ ତସ୍ୟ। ଏ ଯେଉଁ ପରସ୍ତ୍ରୀ କୁହାଯାଉଛି, ସେ ପରସ୍ତ୍ରୀ କିଏ? ସେ ଭଗବାନଙ୍କର ଶରୀର, ଭଗବାନ ଭଗବାନଙ୍କ ଶକ୍ତି। ସେମାନେ ଭଗବାନ ଠାରୁ ସେମାନେ ଭିନ୍ନ ନୁହନ୍ତି। ଭଗବାନ ପୂର୍ବରୁ ବର୍ଣ୍ଣନା କରାଗଲା ନା, ଯଦି ଯେମିତି ଛୋଟ ପିଲା ଗୋଟିଏ ପ୍ରତିବିମ୍ବ ସହିତ ଖେଳେ, ଭଗବାନ ସେହିଭଳି ଭାବରେ ରାସଲୀଳା କରିଥିଲେ। ତେଣୁ ଏଠି କହୁଛନ୍ତି ଗୋପୀନାଂ ତତ୍ତ୍ୱ ତିନାଂ ସର୍ବେଷାମ ଏବ ଦେହିନାମ ଯୋ ଅନ୍ତଃସ୍ତରତି ସୋ ଅଧ୍ୟକ୍ଷ କ୍ରୀଡ଼ନ୍ନେହେନ ଦେହଭାଗ କ୍ରୀଡ଼ନ୍ନେ କ'ଣ ସେ ରହିଛି, ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ରହିଛି। ଯାହା ହଉ, ସେ ଆର ଅର୍ଥ ହେଉଛି ଯେ ଗୋପୀନାମ ପରଦାରତ୍ୱଂ ଗୋପୀନାମ ଅଙ୍ଗୀକୃତ ପର ପରିହୃତ୍ୟଂ ଇଦାନିଂ ଭଗବତ ସର୍ବାନ୍ତର୍ଯ୍ୟାମିନ ପରଦାରାମେବାନାମ ନ କାଚିତ୍ ଇତ୍ୟାହ। ପରଦାରା ବୋଲି କିଛି ସ୍ତ୍ରୀ ଜିନିଷ ନାହିଁ, ବର୍ତ୍ତମାନ ଏଇ ସେ କୁଳରେ କହୁଛନ୍ତି ସେଇଟା। ଗୋପୀନାଂ ତତ୍ ପତିନାଂଚ ଗୋପୀମାନେ ଏବଂ ତାଙ୍କର ପତିମାନ ମଧ୍ୟ ସର୍ବେଷାମ ସମସ୍ତେ ଦେହିନାଂଚ ଯହ ଅନ୍ତଚରତି ସମସ୍ତଙ୍କ ହୃଦୟରେ ଯିଏ ରହନ୍ତି ଭଗବାନ, ସେହି ଭଗବାନ ଇଏ ନୃତ୍ୟ କରୁଛନ୍ତି। ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ବାହାରେ ଆସି ନୃତ୍ୟ କଲେ କ'ଣ ଅସୁବିଧା ହେଲା? ଭିତରେ ରହିଛନ୍ତି ତ କେହି କହିବେନି କାହିଁକି ସେ ତାଙ୍କ ଭିତରେ ରହିଲେ, ପରସ୍ତ୍ରୀ ଭିତରେ କାହିଁକି ରହିଲେ ସେ? ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ନା ଭଗବାନ ପରମାତ୍ମା, ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୁ, ସମସ୍ତଙ୍କ ହୃଦୟରେ ରହିଛନ୍ତି। ଯେ ପରସ୍ତ୍ରୀ ଆଉ ଆପଣ ସ୍ତ୍ରୀ ନିଜ ସ୍ତ୍ରୀ ଏସବୁ ଭେଦ ଭଗବାନଙ୍କର କ'ଣ ଅଛି? ଭଗବାନ ସମସ୍ତେ କିଛି ମମି ପାଂଶ ଜୀବ ଲୋକେ, ସମସ୍ତେ ଭଗବାନଙ୍କର ଅଂଶ। ଯିଏ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଅନ୍ତଃଚରତି ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ସିଏ ନିୟନ୍ତୃତ ବର୍ତ୍ତତେ। ସମସ୍ତଙ୍କ ହୃଦୟରେ କାହିଁକି ରହିଛନ୍ତି ନା, ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। ମତ ସ୍ମୃତି ଜ୍ଞାନ ଅପହନମ ଚ, ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ସେ ସର୍ବସାକ୍ଷୀ ରୂପେ ରହିଛନ୍ତି, ଅଧ୍ୟକ୍ଷ ରୂପେ ରହିଛନ୍ତି। ଇହ ଏଇ ଯେଉଁ ଲୀଳା କଲେ କ୍ରୀଡ଼ନ ଦେହଭାଗ କ୍ରୀଡ଼ନାର୍ଥ ଦେହ ସ୍ୱୀକୃତିବାନ ନୁ ଅସ୍ମଦାଦି ତୁଲ୍ୟ ଜୈନ ଦୋଷ ସାଦିତି। ତେଣୁ ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ବାହାରେ ଆସିକରି ତାଙ୍କ ସହିତ ରହିଲେ କ'ଣ ଅସୁବିଧା ହେଲା, କେଉଁଠି ଭୁଲ ହେଇଗଲା କ'ଣ? ସେ ତ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଗୋପୀନାଂ ତତ୍ତଦୃଷ୍ଟ୍ୱା ତୁ ସର୍ବାନ୍ତର୍ଯ୍ୟାମିନ ଭଗବତୋ ନ କେହିପି ପରେ। ସିଏ କିଏ ପର ବ୍ୟକ୍ତି ନୁହନ୍ତି, ସେ ହେଉଛି ସମସ୍ତଙ୍କ ଅନ୍ତର୍ଯ୍ୟାମୀ, ସେ ଭଗବାନ, ସେ ସମସ୍ତଙ୍କ ଅନ୍ତର୍ ଭିତରେ ରହିଛନ୍ତି। ତେଣୁ ଗୋପୀମାନଙ୍କ ମଧ୍ୟ ଅନ୍ତର୍ ଭିତରେ ସେ ରହିଛନ୍ତି, ବାହାରେ ଆସି ତାଙ୍କ ସହିତ ଲୀଳା କଲେ କ'ଣ ଅସୁବିଧା ହେଲା? ଯୋ ଅନ୍ତଃସ୍ତରତି ତସ୍ୟ ବହିରାଲିଙ୍ଗେନ ଲିଙ୍ଗନେ କୋ ଦୋଷ ଇତି ଭାବ। ସେ ଅନ୍ତରରେ ରହିଛନ୍ତି, ଆମ ଭିତରେ ରହିଛନ୍ତି, ଆଉ ବାହାରେ ରହିକି ଆଲିଙ୍ଗନ କଲେ କ'ଣ ଅସୁବିଧା ହେଲା, ଏଠି ଦୋଷ ହେଲା କ'ଣ? ଅଧ୍ୟକ୍ଷ ସିଏ ବୁଦ୍ଧ୍ୟାଦି ଦୃଷ୍ଟ୍ୟା, ସବୁ ଆମର ମନର କଥା ବୁଦ୍ଧିର କଥା ସବୁକିଛି ସେ ଜାଣନ୍ତି। ତସ୍ୟ ରହସ୍ୟ ବହିର୍ଗାତ୍ୟ ଦର୍ଶନେ କୋ ଦୋଷ ଇତି ଭାବ। ତେଣୁ ବାହାରେ ଯଦି ସିଏ ଆମକୁ ଆସି ଦର୍ଶନ କଲେ, ତାହେଲେ ସେ କ'ଣ ଦୋଷ ରହିଲା? ଏଇ ଭାବରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ। ପରୀକ୍ଷିତ ମହାରାଜଙ୍କର କରି ପ୍ରଶ୍ନ ନୁହଁ, ସନ୍ଦେହ ନୁହଁ, ଏ ଯେଉଁମାନଙ୍କ ସନ୍ଦେହ ଥିଲା ତାଙ୍କୁ ଏଇ ଉତ୍ତର ଦିଆଯାଉଛି। ଇହ ବ୍ରଜମଣ୍ଡଳେ କ୍ରୀଡ଼ନେନ ହେତୁନା ଦେହାନ୍ ଗୋପୀ ଶରୀରାଣ୍ୟପି ଗୋପୀ ଶରୀରାଣି ଭଜତେ ରତିଶ୍ରମ ପ୍ରସ୍ୱେଦୁ ଅମ୍ବୁ ମାର୍ଜନାଧୀନା ସେବତେ। ତେଣୁ ଭଗବାନ ଏ ଯେଉଁ କ'ଣ ବ୍ରଜମଣ୍ଡଳେ ଭଗବାନ ଯେଉଁ କ୍ରୀଡ଼ା କଲେ, ରାସ କ୍ରୀଡ଼ା କଲେ, ଗୋପୀମାନଙ୍କ ଶରୀର ଭିତରେ ସେ ରହିଛନ୍ତି, ବାହାରେ ଆସି ଏଇସବୁ ତାଙ୍କ ସହିତ ଲୀଳା କଲେ, ତାହେଲେ କେଉଁଠି ଅସୁବିଧା ହେଲା, କେଉଁଠି ଦୋଷ ହେଇଗଲା? ଯେଉଁମାନେ ମନରେ ଚିନ୍ତା କରୁଛନ୍ତି ଭଗବାନ କାହିଁକି ଏଭଳି କଲେ, ଏ ଉତ୍ତରଟା ସେମାନଙ୍କ ପାଇଁ ଦିଆଯାଇଛି। ପରୀକ୍ଷିତ ମହାରାଜଙ୍କର ସନ୍ଦେହ ନଥିଲା, ତେଣୁ ଏଇଠି ତାକୁ ଆଉ ଥରେ କହିବେ ଯେ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଅନୁଗ୍ରହାୟ ଭକ୍ତାନାଂ ମାନୁଷଂ ଦେହମାସ୍ଥିତଃ ଭଜତେ ତାଦୃଶୀ କ୍ରୀଡ଼ା ଯା ଶ୍ରୁତା ତତ୍ପରୋ ଭବେତ୍। ରାସ କ୍ରୀଡ଼ାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏଇଟା, ଏଠି କୁହାଯାଉଛି ଅନୁଗ୍ରହାୟ ଭକ୍ତାନାମ ନନୁ ଏବଂ ଚେତ୍ ଆପ୍ତ କାମସ୍ୟ ନିନ୍ଦିତେ କୁତଃ ପ୍ରବୃତ୍ତି ରୀତ୍ୟତା ଯେଉଁ ସେ ପ୍ରଶ୍ନ ପଚାରିଥିଲେ ସେ ଆପ୍ତ କାମ ସେ କାହିଁକି ଏଭଳି ନିନ୍ଦିତ କାମ କଲେ ଯେଉଁ ଦ୍ୱିତୀୟ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଏଠି କୁହାଯାଉଛି ଭକ୍ତାନ ଏ କାରଣ କ'ଣ କାହିଁକି କରିଥିଲେ ନା ଏଇଟା ଭକ୍ତାନାମ ଅନୁଗ୍ରହାୟ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନଙ୍କ ଏ ଲୀଳା ହୋଇଥିଲା ମାନୁଷଂ ଦେହମାଶ୍ରିତ ଭଗବାନ ମନୁଷ୍ୟ ଶରୀରରେ ଆସିଥିଲେ କିନ୍ତୁ ସେ ହେଉଛନ୍ତି ଭଗବାନ ମନୁଷ୍ୟ ନୁହନ୍ତି ସେ ଭଗବାନ ତାଦୃଶୀ ହେବ କ୍ରୀଡ଼ା ଭଜତେ ସେ ଏଭଳି ଭାବରେ ଯେଉଁ କ୍ରୀଡ଼ା କଲେ ଯେଉଁ ଲୀଳା କଲେ ଯାହା ଶ୍ରୁତ୍ୱା ଯାହାକୁ ଶୁଣିଲେ କ'ଣ ହେବ ନା ଜହ୍ନ ତତ୍ପର ଭଗବତ ପର ଭବେତ୍ ଏହି ଲୀଳାକୁ କେବଳ ଯଦି ସେ ଶ୍ରବଣ କରିବ ତାହେଲେ ସେ ଭଗବାନଙ୍କର ଭକ୍ତ ହୋଇଯିବେ ଭଗବତ ପର ଭବେତ୍ ଇଏ ଜୀବମାନଙ୍କ ପ୍ରତି କୃପା କରିଛନ୍ତି ଭଗବାନ ଭଜତି ତାଦୃଶା ଶ୍ରୁତ୍ୱା ତତ୍ପର ଭବେତ୍ ଶୃଙ୍ଗାର ରସାକୃଷ୍ଟ ଚେତସୋତି ବହିର୍ମୁଖାନାମ ବହିର୍ମୁଖାନାପି ସ୍ୱପରାନ କର୍ତ୍ତୁମିତି ଭାବ ଯେଉଁମାନେ ବହିର୍ମୁଖ ଜୀବ ଅଛନ୍ତି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଭାବିବେ ଇଏ ପର ଇଏ ନିଜର ଇଏ ଆପଣାର ଏସବୁ କଥା କହିବେ କିନ୍ତୁ ଭଗବାନ ଭକ୍ତ ଏ ଯେତେବେଳେ ଶୁଣିବେ ଏ ଭଗବାନଙ୍କର ଲୀଳା ସେତେବେଳେ ସେ ଭଗବାନ ପ୍ରତି ଆକର୍ଷିତ ହୋଇକିରି ଭଗବତ ଭକ୍ତରେ ପରିଣତ ହୋଇଯିବେ ତତ୍ପର ଭବେତ୍ ଭଗବତ ପର ଭବେତ୍ ଭଗବତଙ୍କ ପର କହିଲେ ଭଗବତ ପର ଭଗବାନଙ୍କ ପରାୟଣ ହୋଇଯିବେ ତାଙ୍କ ହୃଦୟରେ କେବଳ ଭଗବାନଙ୍କ ଚିନ୍ତା ଆସିବ ଭଗବତ ପରାୟଣ ହୋଇଯିବେ ତେଣୁ ଏଠି ଏଇ ସନାତନ ଗୋସ୍ୱାମୀ କହୁଛନ୍ତି ଏଠି ଯେ ମାନୁଷଂ ଦେହମାଶ୍ରିତ ବି କିଂ ପୁନଃ ମୁନି ଦେବାଦ ଇତି ଭଗବାନ ମନୁଷ୍ୟ ଶରୀରରେ ଆସିଛନ୍ତି କେତେବେଳେ ମଧ୍ୟ ମୁନି ସମାଜରେ ସାଧୁ କ'ଣ ମୁନିମାନଙ୍କର ଯେମିତି ଭଗବାନ ଆସିଲେ ପରଶୁରାମ ରୂପରେ ମୁନି ସମାଜରେ ଆସିଲେ ବା ଦେବ ସମାଜରେ ମଧ୍ୟ ଭଗବାନ ଆସନ୍ତି ବାମନ ଦେବ ରୂପରେ ଆସନ୍ତି ତେଣୁ ଭୂତାନାମ ଇତି ପାଠେ ସର୍ବସାମ ବି ଜନାନାମ ବିଷୟିଣାଂ ମୁମୁକ୍ଷିଣାଂ ମୁକ୍ତାନାଂ ଭକ୍ତାନାଂ ଚେତି ଅର୍ଥ ଅନୁଗ୍ରହାୟ ଭକ୍ତାନାଂ ବା ଭୂତାନାମ ମଧ୍ୟ କୁହାଯାଏ ଅନୁଗ୍ରହାୟ ଭକ୍ତାନାମ ବା ଭୂତାନାମ କେଉଁଠି ମଧ୍ୟ କୁହାଯାଏ ଭୂତାନାମ ବୋଲି ଭୂତାନାମ କହିଲେ ସମସ୍ତଙ୍କ ପାଇଁ ଭଗବାନ ଅନୁଗ୍ରହ କରିବା ପାଇଁ କେତେ ପ୍ରକାର ଜୀବ ଅଛନ୍ତି ଗୋଟେ ହେଉଛନ୍ତି ବିଷୟୀ ବ୍ୟକ୍ତି ସେମାନେ ବିଷୟ ଭିତରେ ରହିଛନ୍ତି ଭଗବାନ ବିଷୟରେ ଜାଣନ୍ତି ନାହିଁ ଯେଉଁମାନେ ଆଉ କେତେ ଜଣ ଅଛନ୍ତି ମୁମୁକ୍ଷୁଣାଂ ମୁମୁକ୍ଷୁଣାଂ କହିଲେ ଯେଉଁମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଆଉ କେତେ ଜଣ ଅଛନ୍ତି ମୁକ୍ତ ଜୀବ ଆମର ପ୍ରଭୁ ଗୌରମୋହନ ପ୍ରଭୁ ଏମାନେ ସବୁ ମୁକ୍ତ ଜୀବ ଏବଂ ଯେଉଁମାନେ ଭକ୍ତ ଅଛନ୍ତି ଆମ ଭଳି ଭକ୍ତ ଏମାନେ ସମସ୍ତଙ୍କ ପ୍ରତି କୃପା କରିବା ପାଇଁ ଭଗବାନ ଏ ଲୀଳା କରିଥିଲେ ଇତି ପରମ କାରୁଣ୍ୟମ ମୁକ୍ତ ଭଗବାନଙ୍କ ପରମ କରୁଣା ଏଇଟା ଭଗବାନଙ୍କର ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକୀୟା ଭାବେ ଯାହା ବ୍ରଜତେ ପ୍ରଚାର ଏ ହେଉଛି ଶ୍ରେଷ୍ଠ ରସ ପ୍ରଦାନ କରିଛନ୍ତି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଯୁଗୁପ୍ସିତମ ଯେଉଁ କୁହାଗଲା ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ଯୁଗୁପ୍ସିତମ ଧର୍ମ କୃତେ ଏ ଯେଉଁ ନିନ୍ଦନୀୟ କାର୍ଯ୍ୟ କଲେ ପରସ୍ତ୍ରୀ ପରଦାରା ବିମର୍ଶନମ ଏଇ ଦ୍ୱିତୀୟ ଏଇ ପ୍ରଶ୍ନର ଉତ୍ତର ଦେଉଛନ୍ତି ଦ୍ୱିତୀୟ ପ୍ରଶ୍ନସ୍ୟ ଉତ୍ତର ମାହ ଏଇ ଶ୍ଳୋକଟିରେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଆଯାଇଛି ଭକ୍ତାନାମ ଅନୁଗ୍ରହାୟ ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ତାଦୃଶୀ କ୍ରୀଡ଼ା ଭଜତେ ଭଗବାନ ସେଇଭଳି ଭାବରେ କ୍ରୀଡ଼ା କରିଛନ୍ତି ଆମେ ଯାଇକି ସିନେମା ଦେଖୁଛେ ସିନେମାରେ ଯଦି ଗୋଟେ ହିରୋ ଆଉ ଗୋଟେ ସ୍ତ୍ରୀ ସହିତ ନୃତ୍ୟ କଲା ବା ସବୁ ଇଏ କଲା ସେଇଟାକୁ ସେଇଟା ସବୁ ବହୁତ ଚର୍ଚ୍ଚା ହେବ ଏଇ ବହୁତ ସୁନ୍ଦର ଭାବରେ କ୍ରୀଡ଼ା ହେଇଛି ବକ୍ସ ଅଫିସ୍ ହିଟ୍ ହେଇଯାଉଛି କିନ୍ତୁ ସେଥିପାଇଁ ଭଗବାନ କହିଲେ ତମେ ସେ ଫିଲ୍ମ କାହିଁ ଦେଖୁଛ ମୋ ଏଠି ଦେଖ ମୁଁ ମଧ୍ୟ ପରସ୍ତ୍ରୀ ସହିତ ନୃତ୍ୟ କରୁଛି ଭଗବାନ ପାଖରେ ସବୁ ଲୀଳା ରହିଛି ଫାଇଟିଂଠୁ ଆରମ୍ଭ କରି ସବୁ ଜିନିଷ ଯାହା ସିନେମାରେ ଅଛି ସବୁ ଜିନିଷ ତାଙ୍କ ପାଖରେ ଅଛି ସିନେମା ଦେଖିବା ଦରକାର ନାହିଁ ଭଗବାନଙ୍କ କଥା ଶୁଣ ଭାଗବତ ପାଠ କର ଆଉ ସିନେମା ଦେଖିବା ଦରକାର ପଡ଼ିବ ନାହିଁ ସବୁ ଲୀଳା ଏଇଠି ଅଛି ଭକ୍ତାନାମ ଅନୁଗ୍ରହାୟ ତାଦୃଶ କ୍ରୀଡ଼ା ଭଜତେ ଯାହା ସୁତୁଆ ମାନୁଷମ ଦେହମାଶ୍ରିତ ଜୀବ ଆମେ ଯେଉଁ ମନୁଷ୍ୟ ଦେହ ଧାରଣ କରିଛେ ଏମାନେ ତତ୍ପର ତତ୍ ବିଷୟକ ଶ୍ରଦ୍ଧାବାନ ଭବେ ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳା ପ୍ରତି ତାଙ୍କର ଶ୍ରଦ୍ଧା ଆସିବ ବା ବିଶ୍ୱାସ ଆସିବ କ୍ରୀଡ଼ାନ୍ତର ତୁ ବୈଲକ୍ଷଣେନ ମଧୁର ରସମୟା ଅଶ୍ୟା କ୍ରୀଡ଼ାୟନ ଅନ୍ତ୍ରାଦୃଶୀ ମଣିମନ୍ତ୍ର ମହୌଷଧୀ ନାମ ନିବ କାଚିତ ଅତର୍କ୍ୟ ଶକ୍ତି ଅତି ଅସ୍ମିତ୍ୟ ବଗମତୀ ଇଏ ମଣିମନ୍ତ୍ର ମହୌଷଧୀ ନାମ ଶ୍ରେଷ୍ଠ ମହୌଷଧୀ ଏଇଟା ମଣିମନ୍ତ୍ର ମହୌଷଧୀ ଆମର ଭବରୋଗ ଦୂର କରିବା ପାଇଁ ଆଉ କୌଣସି ଔଷଧ ନାହିଁ ଇଏ ହେଉଛି ଶ୍ରେଷ୍ଠ ଔଷଧ ମଣିମନ୍ତ୍ର ମହୌଷଧୀ ଯେଉଁ ଡାକ୍ତରମାନେ ଅଛନ୍ତି ସେ ଔଷଧ ଦେଇପାରିବେ ନାହିଁ ଇଏ ଭଗବାନ ଏ ଲୀଳାରେ ସେ ମଣିମନ୍ତ୍ର ରୂପକ ଔଷଧକୁ ଦେଉଛନ୍ତି ମହା ଔଷଧ ଦେଉଛନ୍ତି ଅତର୍କ୍ୟ ଶକ୍ତି ଏଇ ଯେଉଁ ଲୀଳାରେ ଅତର୍କ ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ ତର୍କରେ ଏଇଟାକୁ ବୁଝିପାରିବା ନାହିଁ ଏବଂ ଅଧିକାରିତ୍ୱ ଏ ଆମକୁ ସେ ଅଧିକାର ପ୍ରଦାନ କରିବେ ଚିନ୍ତାତର୍କ ଅର୍ଥ ହେଉଛି କ'ଣ ଏଇଟା ମୁଖ୍ୟ ଅଧିକାରିତ୍ୱ ଭବିପ୍ରେତ ଶକ୍ତି ରହିଅଛି ଏଇଟା ଆମେ ଏଇ ଏଇଟାକୁ ବୁଝିବାକୁ ପଡ଼ିବ ଏଇଭଳି ଭାବରେ ଏ ଅତର୍କ ଶକ୍ତି ରହିଛି ମଣିମନ୍ତ୍ର ମହୌଷଧୀ ଏଇଟା ଆମର ରୋଗକୁ ଦୂର କରିବା ପାଇଁ ଭବ ରୋଗକୁ ଦୂର କରିବା ପାଇଁ ଆଉ କୌଣସି ଔଷଧ ନାହିଁ ଏଇଟା ହେଉଛି ଶ୍ରେଷ୍ଠ ଔଷଧ ମଣିମନ୍ତ୍ର ମହୌଷଧୀ ଶ୍ରେଷ୍ଠ ଔଷଧ ଭଗବାନ ପ୍ରଦାନ କରିଛନ୍ତି ଯାହାକୁ ଶୁଣିଲେ ଆମେ ଭବ ରୋଗରୁ ପାର ହେଇଯିବା ଆଉ ପର ଶୋକରେ କହିବେ ସେଇଟା ଅତର୍କ ଆମ ଚିନ୍ତାର ଶକ୍ତିର ବାହାରେ ଏ ଯେଉଁ ଲୀଳା ସବୁ ରହିଛି ତେଣୁ 37 ଶ୍ଲୋକର ଶ୍ଲୋକରେ କହୁଛନ୍ତି 37 ଶ୍ଲୋକରେ କହୁଛନ୍ତି ଯେ କ'ଣ ନା ହଁ ଏଠି ଜୀବ ଗୋସ୍ୱାମୀ ଗୋଟେ କଥା କହିଛନ୍ତି ଜୀବ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଶ୍ରୀକୃଷ୍ଣ ଯେତେବେଳେ ଏଇ ଜଗତରେ ତାଙ୍କର ମୂଳ ଦ୍ୱିଭୁଜ ରୂପରେ ଅବତୀର୍ଣ୍ଣ ହୁଅନ୍ତି ମାନବ ସମାଜରେ ଆବଦ୍ଧ ତାଙ୍କ ଭକ୍ତମାନଙ୍କ ପ୍ରତି କୃପା ପରବଶ ପାଇଁ ସେ ସେହି ରୂପରେ ପ୍ରକାଶ କରନ୍ତି ଯାହାକୁ ସେମାନେ ପ୍ରତ୍ୟକ୍ଷ କରି ହୃଦୟଙ୍ଗମ କରିପାରିବେ ଏଇଥିପାଇଁ ଏଠାରେ ଉଲ୍ଲେଖ କରାହୋଇଛି ଯେ ମନୁଷ୍ୟ ଦେହ ମାଶ୍ରିତ୍ୟମ ଭଗବାନ ସେଇଥିପାଇଁ ମନୁଷ୍ୟ ଦେହ ଧାରଣ କରି ଆସିଥିଲେ ଜୀବ ଗୋସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି ଏଇଟା ତେଣୁ 37 ନମ୍ବର ପର ଶ୍ଲୋକରେ କୁହାଯାଉଛି ନା ସୂୟନ୍ ଖଳୁ କୃଷ୍ଣାୟ ମୋହିତାସ୍ତସ୍ମାୟା ମନ୍ୟମାନା ସ୍ୱ ପାର୍ଶ୍ୱସ୍ଥାନ ସ୍ୱାନ୍ ସ୍ୱାନ୍ ଦାରାନ୍ ପ୍ରଜୌକ ସହ ନ ଅସୁୟନ୍ ଖଳୁ କୃଷ୍ଣ ଭଗବାନଙ୍କର ଏ ଲୀଳାକୁ କେହି ଈର୍ଷା କରିବା କଥା ନୁହଁ ନା ଅସୁୟନ୍ ନନୁ ଅନ୍ୟ ବି ଭିନ୍ନାଚାରା ସ୍ୱଚେଷ୍ଟେତମେବ ବଦନ୍ତି ତତ୍ରାହ ଯଦି କହିବେ ଅନ୍ୟମାନେ କହନ୍ତି ଏଇଟା ସ୍ୱେଚ୍ଛାଚାର କଲେ ଭଗବାନ ତେଣୁ ଏ ଶ୍ଲୋକଟି କୁହାଯାଉଛି ତସ୍ୟ ମାନେ ଭଗବାନଙ୍କର ଶ୍ରୀକୃଷ୍ଣସ ମାୟା ମୋହିତା ଭଗବାନଙ୍କ ବହିରଙ୍ଗ ମାୟା ଦ୍ୱାରା ଯେଉଁମାନେ ମୋହିତ ହେଇକି ଯାଇଛନ୍ତି ସେମାନେ ସ୍ୱାନ୍ ସ୍ୱାନ୍ ଦାରାନ୍ ସ୍ୱ ପାର୍ଶ୍ୱସ୍ଥାନ ମନ୍ୟମାନା ବ୍ରଜୁକଷ କୃଷ୍ଣାୟ ନ ଖଳୁ ଭଗବାନଙ୍କର ଏଭଳି ଅଚିନ୍ତ୍ୟ ଶକ୍ତି କ'ଣ ଏଠି ମାୟା କହିଲେ ଏଠି ଭଗବାନଙ୍କ ଯୋଗ ଅନ୍ତରଙ୍ଗା ଶକ୍ତି ବହିରଙ୍ଗା ଶକ୍ତି ନୁହଁ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଦ୍ୱାରା କ'ଣ ହେଉଥିଲା ନା ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି ଦ୍ୱାରା ମୋହିତ ହେଇକିରି ସ୍ୱାନ୍ ସ୍ୱାନ୍ ଦାରାନ୍ ସ୍ୱ ପାର୍ଶ୍ୱସ୍ଥାନ ମନ୍ୟମାନା ଯେଉଁ ବ୍ରଜ ସ୍ତ୍ରୀମାନେ ଗୋପୀମାନେ ଭଗବାନଙ୍କ ସହିତ ନୃତ୍ୟ କରୁଥିଲେ ତାଙ୍କର ସ୍ୱାମୀମାନେ ଭାବୁଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ଅଛନ୍ତି ସ୍ୱାନ୍ ସ୍ୱାନ୍ ଦାରାନ୍ ସ୍ୱ ପାର୍ଶ୍ୱସ୍ଥାନ ମନ୍ୟମାନା ବ୍ରଜକଷ କୃଷ୍ଣାୟ ନ ଖଳୁ ଅସୁୟନ୍ ତେଣୁ ବ୍ରଜବାସୀମାନେ କେହି କୃଷ୍ଣଙ୍କୁ ଈର୍ଷା କରୁନଥିଲେ ଦୋଷ ଦୃଷ୍ଟିଆ ନ ଅପଶ୍ୟନ୍ ଦୋଷ ଦୃଷ୍ଟିରେ ଦେଖୁନଥିଲେ ଏବଂ ବହୁତ ଐଶ୍ୱର୍ଯ୍ୟ ଭାବେ ତତ୍ କୁର୍ବନ୍ତ ପାପଜ୍ଞା ଇତି ଭାବ ତେଣୁ ଭଗବାନଙ୍କ ସହିତ ଯଦି ସେମାନେ ଲୀଳା କରୁଥିଲେ କିନ୍ତୁ ପ୍ରକୃତରେ ଯୋଗମାୟା ଦ୍ୱାରା ଯୋଗମାୟା କ'ଣ କରୁଥିଲେ ନା ଯେଉଁ ଯୋଗମାୟାର ଅର୍ଥ ହେଉଛି ସିଏ ବହିରଙ୍ଗ ମାୟା ନୁହଁ ଯୋଗମାୟା ଦ୍ୱାରା କ'ଣ କରୁଥିଲେ ନା ତାଙ୍କର ଯେଉଁ ବ୍ରଜବାସୀମାନଙ୍କ ସ୍ତ୍ରୀ ଭଗବାନଙ୍କ ସହିତ ଏଇସବୁ ନାଶ ନୃତ୍ୟ କରୁଥିଲେ ଯୋଗମାୟା ଦ୍ୱାରା ସେ ପୁଣି ତାଙ୍କ ପାଖରେ ସେଇ ସ୍ତ୍ରୀ ଆଉ ଗୋଟେ ଶରୀର ତିଆରି କରିଦେଉଥିଲେ, ତାଙ୍କ ସ୍ତ୍ରୀ ଭଳି ଶରୀର ଗୋଟେ ତାଙ୍କ ପାଖରେ ରଖିଦେଉଥିଲେ। ତେଣୁ ଯେଉଁମାନେ ଗୋପୀଗଣ ଯେତେବେଳେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହୋଇ ଏଇଭଳି ଭାବରେ ରାସ ନୃତ୍ୟ ଯଦି କରୁଥିଲେ, ସେହି ସମୟରେ ଯୋଗମାୟା କ'ଣ କରୁଥିଲେ ନା, ସେହି ଗୋପୀମାନଙ୍କର ଅନୁରୂପ ଆଉ ଗୋଟେ ଶରୀର ସେଭଳି ଭାବରେ ସୃଷ୍ଟି କରିକିରି ତାଙ୍କର ସ୍ୱାମୀଙ୍କ ପାଖରେ ରଖୁଥିଲେ। ତ ଗୋପୀ ସ୍ଥାନ ନିଯୁକ୍ତ କରତ ଏଇସବୁ କରୁଥିଲେ, ପ୍ରଭୃତିକେ ଏଇଭଳି ଭାବରେ ତାଙ୍କୁ ମୁଗ୍ଧ କରୁଥିଲେ। ଏଇଭଳି ଭାବରେ ଏସବୁ ଲୀଳା ଅଛି। ତେଣୁ ଯୋଗମାୟା କଳ୍ପିତ ଯେଉଁ ଯୋଗମାୟା ଯେଉଁ ତିଆରି କରୁଥିଲେ ସେଇ ସ୍ତ୍ରୀମାନଙ୍କୁ, ତତ୍ ପତିଗଣ ସହିତ ଏସବୁ ସେ ତାଙ୍କର ପତିମାନଙ୍କ ସହିତ ଏଇଭଳି ଭାବରେ ଥିଲେ। ତେଣୁ ଯେତେବେଳେ ଏମାନେ ଯେଉଁ ଗୋପୀମାନେ ଏଠି କୁହାଗଲା, ଏଠି କୁହାଯାଇଛି ସୁପାର୍ଶ୍ୱ ସ୍ଥାନ ବୋଲି କୁହାଯାଇଛି। ଅନୁଗ୍ରହ କ'ଣ କାହିଁ ସେ ଶ୍ଳୋକ ନାଶୁହେନ୍ ଖଳୁ କୃଷ୍ଣ ଆୟ ମୋହିତା ତସ୍ୟମାୟା ମନ୍ୟମାନ ସୁପାର୍ଶ୍ୱ ସ୍ଥାନ। ଗୋପୀମାନେ ଯେଉଁ ତାଙ୍କର ସ୍ୱାମୀ ଯେଉଁ ରହିଛନ୍ତି, ସେମାନେ କୃଷ୍ଣଙ୍କୁ ଈର୍ଷା କରୁନଥିଲେ, କାରଣ ସେ ଯୋଗମାୟା ଦ୍ୱାରା ଏଭଳି ସବୁ ବ୍ୟବସ୍ଥା ହୋଇଥିଲା। ତାଙ୍କ ସ୍ତ୍ରୀମାନେ ଯଦିଓ ଭଗବାନ ପାଖରେ ରହିକରି ରାସ ନୃତ୍ୟ କରୁଥିଲେ, କିନ୍ତୁ ଯୋଗମାୟା ତାଙ୍କ ଭଳି ଆଉ ଗୋଟେ ଶରୀର ସୃଷ୍ଟି କରିଦେଉଥିଲା। ସେମାନେ ମନ୍ୟମାନ ସ୍ୱପାର୍ଶ୍ୱ ସ୍ଥାନ, ସ୍ୱପାର୍ଶ୍ୱ ସ୍ଥାନ ଶବ୍ଦ ବ୍ୟବହାର କରାଗଲା କାହିଁକି ନା, ସେ ଭାବୁଥିଲେ ନିଜ ପାଖରେ ରହିଛନ୍ତି। ଏଠି ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ଯେ ନ ସ୍ୱପାର୍ଶ୍ୱ ସ୍ଥାନ କହିଲେ ନ ସ୍ୱତଳ୍ପ ସ୍ଥାନ, ନିଜ ଶଯ୍ୟା ପାଖରେ ଦେଖୁନଥିଲେ, ନିଜ ପାଖରେ ଦେଖୁଥିଲେ, ନିଜ ଶଯ୍ୟା ପାଖରେ ଦେଖୁନଥିଲେ। ସେଇଥିରୁ ସେମାନେ ମୋହିତ ହୋଇକି ରହିଥିଲେ, ସେମାନେ କେହି ତାଙ୍କ ସହିତ ସମ୍ଭୋଗ କରୁନଥିଲେ। ଆର ଅର୍ଥ ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ଯୋଗମାୟା କର୍ତ୍ତୃକ ଏଇଭଳି ଭାବରେ ସେମାନେ ମୋହିତ ହୋଇକି ରହିଥିଲେ। ଏ ବହୁତ ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି ବିଶ୍ୱନାଥ ଚକୁରୀ ଠାକୁର। ତେଣୁ ଗୋପୀମାନେ ଯେତେବେଳେ ରାସ ନୃତ୍ୟ ସରି ଯେତେବେଳେ ଫେରୁଥିଲେ, ଏ ଅନ୍ତରଙ୍ଗା ମାୟା ଅନ୍ତରଙ୍ଗା ମାୟା ଯେଉଁ ଶରୀରଟିକୁ ସୃଷ୍ଟି କରିଥିଲେ, ସେଟାକୁ ପୁଣି ତିରୋଧାନ କରିଦେଉଥିଲେ। ସେହି ତାଙ୍କ ସ୍ତ୍ରୀମାନେ ପୁଣି ଆସି ତାଙ୍କ ପାଖରେ ମିଳିତ ହେଉଥିଲେ। ଏଇଭଳି ଭାବରେ ଏ ଲୀଳାଟି ହେଇଥିଲା, ବହୁତ ଗଭୀର ତତ୍ତ୍ୱ ସାବିତ୍ରୀ ସବୁ ରହିଛି, ଏସବୁ ରହିଛି 37 ଶ୍ଳୋକରେ କୁହାଯାଉଛି। ତେଣୁ ଏଇଟା ମଧ୍ୟ ଏଠି କୁହାଯାଉଛି, ଏଇଟା ଉଜ୍ଜଳ ନୀଳମଣି ରୂପ ଗୋସ୍ୱାମୀ ମଧ୍ୟ ବର୍ଣ୍ଣନା କରିଛନ୍ତି, ବିଶ୍ୱନାଥ ଚକୁରୀ ଠାକୁର ଏଇ ଉଜ୍ଜଳ ନୀଳମଣିକୁ ଉଦ୍ଧାର କରିଛନ୍ତି ଏଇ ଶ୍ଳୋକଟି। ମାୟା କଳ୍ପିତତା ଦୃକ୍ ସ୍ତ୍ରୀ ଶୀଳ ନେନା ସୁଭି ନ ଯାତୁ ବ୍ରଜ ଦେବୀନାଙ୍କ ପତିଭି ସହସଙ୍ଗମାହ। ଗୋପୀମାନଙ୍କର ଈର୍ଷାନ୍ୱିତ ପତିଗଣ ସେମାନଙ୍କ ପତ୍ନୀମାନଙ୍କ ସହିତ ମିଳିତ ନ ହୋଇ ମାୟା ନିର୍ମିତ ସେମାନଙ୍କ ପତି ରୂପରେ ସେମାନଙ୍କର ପ୍ରତିରୂପ ସହିତ ମିଳିତ ହୋଇଥିଲେ। ପ୍ରକୃତ ପକ୍ଷେ ଏହିସବୁ ମନୁଷ୍ୟମାନଙ୍କ ସହିତ ବ୍ରଜର ଦିବ୍ୟ ରମଣୀମାନଙ୍କର କେବେ ବି କୌଣସି ଅନ୍ତରଙ୍ଗ ସମ୍ପର୍କ ନଥିଲା। ଗୋପୀମାନେ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି, ତେଣୁ ସେମାନେ ଆଉ ଅନ୍ୟ କୌଣସି ଜୀବଙ୍କର ହୋଇନପାରନ୍ତି। କେବଳ ମାତ୍ର ପରକୀୟା ରସର ଉତ୍ତେଜନା ସୃଷ୍ଟି ଉଦ୍ଦେଶ୍ୟରେ କୃଷ୍ଣ ଅନ୍ୟ ମନୁଷ୍ୟମାନଙ୍କ ସହିତ ସେମାନଙ୍କର ଦୃଶ୍ୟତ ବିବାହ ବ୍ୟବସ୍ଥା କରିଥିଲେ। ଯେହେତୁ ଏହି ସମସ୍ତ କାର୍ଯ୍ୟାବଳୀ ଭଗବାନଙ୍କ ଲୀଳା ଅଟେ, ତେଣୁ ତାହା ପରମ ବିଶୁଦ୍ଧ ଏବଂ ଅନାଦିକାଳରୁ ସାଧୁମାନେ ଏହି ପରମ ଦିବ୍ୟ ଘଟଣାବଳୀକୁ ସମୂହ ଆସ୍ୱାଦନ କରୁଛନ୍ତି। ଭଗବାନଙ୍କର ଏମାନେ ନିତ୍ୟ ପ୍ରିୟା, ଭଗବାନ ନିତ୍ୟ ଶକ୍ତି ଏମାନେ। ତେଣୁ ଏଠି ଏଇ ବ୍ରଜ ଏଇ ଭୌମ ଭୂମିରେ ଭୌମ ଲୀଳାରେ ଭଗବାନ ଏଇ ପରକୀୟା ରସକୁ ଆସ୍ୱାଦନ କରନ୍ତି। ସେମାନେ ତାଙ୍କର ନିଜ ସ୍ତ୍ରୀ, କିନ୍ତୁ ସେ ଏଭଳି ବ୍ୟବହାର କରିଥିଲେ ଯେ ସେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ଏ ପରକୀୟା ରସକୁ ଆସ୍ୱାଦନ କରିବା ପାଇଁ, ପରକୀୟା ରସକୁ ଆସ୍ୱାଦନ କରିବା ପାଇଁ ଏ ଲୀଳା ସବୁ ହେଇଥିଲା। ତେଣୁ ଏଇଠି ଶ୍ଳୋକ କୁହାଯାଉଛି ବ୍ରହ୍ମରାତ୍ର ଉପାବୃତ୍ରେ, ଆମେ ଏଇ କଥାକୁ ବିଶ୍ରାମ ଦେବା, ଆସନ୍ତାକାଲି ଆଉ ଦୁଇଟି ଶ୍ଳୋକ ଅଛନ୍ତି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମେ ଆସନ୍ତାକାଲି ସେଇଟା ଆଲୋଚନା କରିବା। ବ୍ରହ୍ମରାତ୍ରି ଏଇ ଗୋଟିଏ ରାତ୍ରିରେ ବ୍ରହ୍ମରାତ୍ରି ମଧ୍ୟ ମିଶି ଯାଇଥିଲା, 432 କୋଟି ବର୍ଷ ଗୋଟିଏ ରାତ୍ରିର କଥା। 38 ଶ୍ଳୋକ କୁହାଯିବ, ଆମେ ଆଲୋଚନା କରିବା ଆସନ୍ତାକାଲି। ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି। କାଲି କେତେ ବାରଟା ଗୋଟେ ବେଳୁ ଥାଏ ନା କେତେ? କାଲି କ୍ଲାସ୍ କ୍ଲାସ୍ ପରେ ଯିବା ଆଉ। ହଁ ହଁ ଆଚ୍ଛା ଆଚ୍ଛା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ।